श्रीमद्भागवतम दशम स्कंध सत्तालीस अध्याय श्लोक 24 24 इनले अर कर से ना आने तक नहीं सीट पड़ जाओ सीट पड़ से तब रहने दो दान व्रत तपोहोम
दान
व्रत तपोहोम जप श्राद्धाय संयमी जप श्राद्धाय संयमी संयमी श्रेयोभिर्विविधैश्चान्यैः कृष्णे भक्तिः साध्यते कृष्णे भक्तिः साध्यते दानव्रत तपोम जप श्रम जप स्वाध्याय संयमी श्रेयोभिर्विविधैश्चान्यैः कृष्णे भक्तिः साध्यते दान व्रत तपो होम
जप स्वाध्याय संयमी
जप श्राद्धाय संयमी श्रेयोभिर्विविधैश्चान्यैः कृष्णे भक्तिः साध्यते हरे कृष्ण वैष्णव भक्ति साधन बंद मातृवृंद कुलवंदाड़ी बृंद समस्त को आम भागवत कथा को स्वागत जनाऊ आम कथा आनंदग्राम चलते गोटे एकांत स्थान तेणु राधाराणी जो दसटी रही चित्र जल्प ये सब शुणी एवं गोपी मान भगवान विरह जो विलाप राधाराणी मत विलाप कर ये सब देखी आश्चर्य हो गले एभली प्रेम रही भगवान प्रति एभली प्रेम आगुरी कई मैंने कौन सारा विश्व एभली कई प्रेम करें प्रथम थर पर यह प्रेम करोपी मैने तेणु ये बुद्धि सतम भगवान प्रेम भक्त मान विषय शुणी से जानी पढ़ी सब कथा किसी अभिज्ञता रही कि ना कारण एभली कहीं ना आगुरी कहीं ये प्रेम करूँ प्रथम थर पर ही देखिले उद्धव तक जीवन में प्रथम थर पर देखिले तेणु सी अभिभूत हो कथा कौन अभिभूत हो जाती हाँ तेणु गत श्लोक आम आलोचना करुले कि भाव में जुआंश पूर्णार्था भगवती लोकपूजिता तेणु त्रिभुवन समस्त पूजा करेंगे लक्ष्मीदेव को जी पूजा न करेंगे अधिक पूजा करेंगे गोपी को तार जन विश्वनाथ चकुर ठाकुर मैंने आते जन टीकार लोकपूजिता भगवती लोकपूजिता लक्ष्मी नुहंती तेणु वासुदेव भगवती भगवान जे कि वासुदेव भगवान जे कि वासुदेव जासाम इति अर्पित मन मन तुम अर्पण कर देच पाखे मनटा अलग कि ना तुम तेणु ये श्लोक कौन दान व्रत आज गोटे व्रत एकादशी व्रत अपरा एकादशी व्रत दान व्रत तपस्या बहुत प्रकार तपस्या रही शारीरिक तपस्या मानसिक तपस्या वाचिक तपस्या भगवद गीतार यन प्रकार तपस्या तीन गुण से कह सत्व रज तम तीन तीन को गुण में जितकी हम से प्रकार तपस्या रही नौ गुण हम नौ प्रकार तपस्या होम जो अग्नि अग्नि घी घृत आहुति दवा ये होम होम जप विभिन्न प्रकार जप अच्छी आम जप हूँ हरे कृष्णा 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 हरे 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 राम 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 हरे स्वाध्याय स्वाध्याय निजे अध्ययन करेंगे स्वाध्याय शास्त्र आम बर्तन अध्ययन करुचे अध्ययन अध्यापना दुटा काम चलचे ये आम अध्ययन करुचे अन्न मान शुणुचे अध्यापना अध्यापना कह ନିଜେ ଅଧ୍ୟୟନ କରିବା ହେଉଛି, ନିଜେ ପଢ଼ିବା ହେଉଛି ଅଧ୍ୟୟନ, ଅନ୍ୟମାନଙ୍କୁ ପଢ଼ାଇବା ହେଉଛି ଅଧ୍ୟାପନା। ଯାହା ହଉ ଅଧ୍ୟୟନ ସଂଯମେଇ, ବିଭିନ୍ନ ପ୍ରକାର ସଂଯମ ରହିଛି, ସବୁ ପ୍ରକାର ବେଗ ରହିଛି ଆମ ପାଖରେ, ତାକୁ ସଂଯମ କରିବା। ଏଇଭଳି ଭାବରେ ଶ୍ରେୟ, ଇଏ ହେଉଛି ଶ୍ରେୟ ବସ୍ତୁ। ବିବିଧେଇ ଇଚ୍ଛା ନେଇ, ଏଇଭଳି ଭାବରେ ବିବିଧ, ଅନ୍ୟ ବିବିଧ ମଧ୍ୟ ସବୁ ରହିଛି, ଉପାୟ ଶ୍ରେୟ ଉପାୟ ସବୁ ରହିଛି। କୃଷ୍ଣେ ଭକ୍ତି ହିଁ ସାଧ୍ୟତେ, ଇଏ ସାଧ୍ୟ, କୃଷ୍ଣ ଭକ୍ତି ସାଧନ କରିବା ପାଇଁ, ସାଧି ପ୍ରାପ୍ତ ହେବା ପାଇଁ ଏ ବିଭିନ୍ନ ପ୍ରକାର ସାଧନ ରହିଛି, ସାଧ୍ୟ ସାଧନ ଦୁଇଟି କଥା ରହିଛି। କୃଷ୍ଣ ଭକ୍ତି ହେଉଛି ସାଧ୍ୟ, ତାର ଉପାୟ ସାଧନ କ'ଣ କ'ଣ ନା ଏସବୁ କୁହାଗଲା, ଆହୁରି ମଧ୍ୟ ବହୁତ ରହିଛି। ବିବିଧେଇ ସ୍ଥାନ ନେଇ ବହୁତ ପ୍ରକାର ଉପାୟ ରହିଛି। ଏଠି କେତୋଟି ଉପାୟ କଥା କହିଲେ, ଇଏ ଆମର ଯେଉଁ ଉଦ୍ଧବ ରହିଛନ୍ତି ସେ କହୁଛନ୍ତି, ଏସବୁ ରହିଛି। ତେଣୁ ଏ ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଯେ ଦାନାଦିଭି ସାଧନେଇ କୃଷ୍ଣେ ଭକ୍ତି ସାଧ୍ୟତେ, ସାଧ୍ୟ ସାଧନ ଗୋଟେ ହେଉଛି ଉପାୟ। ଆମେ ବର୍ତ୍ତମାନ ସମ୍ବଲପୁର ଯିବା, କେଉଁ ରାସ୍ତାରେ ଯିବା, ଯେଉଁ ରାସ୍ତାରେ ଗଲେ ଆମେ ସମ୍ବଲପୁର ଯାଇପାରିବା, ସେଇ ରାସ୍ତାରେ ଗଲେ ହିଁ ଆମେ ଯିବୁ। ଆମେ ଯଦି ବରଗଡ଼ ରାସ୍ତାରେ ଯିବା, ଆମେ କ'ଣ ସମ୍ବଲପୁର ଯାଇପାରିବା? ସେହିଭଳି ଭାବରେ ଭଗବାନଙ୍କର ଭକ୍ତି ପ୍ରାପ୍ତ ହେବା ପାଇଁ ବିଭିନ୍ନ ପ୍ରକାର ଉପାୟ ରହିଛି, ସାଧନ ରହିଛି, ରାସ୍ତା ସବୁ ରହିଛି। ସେହି ରାସ୍ତାରେ ଗଲେ ଆମେ ସେହି ଅନ୍ତିମ ଲକ୍ଷ୍ୟରେ ପହଞ୍ଚି ପାରିବା। ସେ କଥାକୁ ଦାନାଦିଭି, ଏ ଯେଉଁ ବିଭିନ୍ନ ପ୍ରକାର କଥା କହିଲେ, ଦାନରୁ ଆରମ୍ଭ ହେଲା, ଦାନରୁ ଆରମ୍ଭ ହେଲା, ଦାନ ତପ ଇତ୍ୟାଦି ଦାନରୁ ଆରମ୍ଭ କରିଛନ୍ତି। ଆମର ଇଏ କହିବେ, ସନାତନ ଗୋସ୍ୱାମୀ କହିବେ, ଇଏ ଗୋଟିଏ ପରେ ଗୋଟିଏ ହେଉଛି ଶ୍ରେଷ୍ଠ, ଦାନ ଉପରେ ତପ, ତପସ୍ୟା ଉପରେ ଏସବୁ ଯାହା ସବୁ କୁହାଯାଇଛି, ଗୋଟିଏ ପରେ ଗୋଟିଏ ଶ୍ରେଷ୍ଠ ବସ୍ତୁ ସାଧନ କଥା କୁହାଯାଇଛି। ତେଣୁ ଦାନାଦି ଭି ଦାନ ବିଭିନ୍ନ ପ୍ରକାର ଦାନ ରହିଛି। ଭଗବତ ଗୀତା ସତର ଅଧ୍ୟାୟରେ ଭଗବାନ ବିଭିନ୍ନ ପ୍ରକାର ଜ୍ଞାନ ବିଷୟ ଦାନ ବିଷୟରେ ଆମେ ଗତକାଲି ପାଠ କରୁଥିଲେ। ସତ୍ୟଗୁଣର ଦାନ, ରଜଗୁଣର ଦାନ, ତମଗୁଣର ଦାନ, ତେଣୁ ଦାନ ମଧ୍ୟ ବିଭିନ୍ନ ପ୍ରକାର ଦାନ ରହିଛି, ଏବଂ ଆର ଉର୍ଦ୍ଧ୍ୱରେ ମଧ୍ୟ ଦାନ ରହିଛି, ବିଭିନ୍ନ ପ୍ରକାର ଦାନ ରହିଛି। ଦାନାଦି ଭି ଆଉ ଯାହା ସବୁ ସାଧନ ବିଷୟ ଏଠି କୁହାଯାଇଛି, ଉଦ୍ଧବ କହୁଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଏସବୁ ସାଧନ, ଏଇ ଏସବୁ ସାଧନ କ'ଣ ପାଇଁ ନା କୃଷ୍ଣ ଭକ୍ତି ସାଧ୍ୟତେ, ଏଇ ସାଧନ ମାଧ୍ୟମରେ ଆମେ କୃଷ୍ଣ ଭକ୍ତି ପ୍ରାପ୍ତ ହେବା, ଏଇ ସାଧନ ମାଧ୍ୟମରେ କୃଷ୍ଣ ଭକ୍ତି ପ୍ରାପ୍ତ ହେବା। ତେଣୁ ତତ୍ର ଦାନ, କେଉଁ ଦାନ, ଯେଉଁଠି ଦାନ କରିଦେଲେ କ'ଣ ହେବ କି କୃଷ୍ଣ ଭକ୍ତି ପ୍ରାପ୍ତ ହେବ କି? ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ନା, ତତ୍ର ଦାନ ବିଷ୍ଣୁ ବୈଷ୍ଣବ ସମ୍ପ୍ରଦାନକମ୍, ବିଷ୍ଣୁଙ୍କର ଉଦ୍ଦେଶ୍ୟରେ ଦାନ କରିବା, ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଦାନ କରିବା, ଇଏ ହେଉଛି ଦାନ। କୃଷ୍ଣ ଭକ୍ତି କେମିତି ପ୍ରାପ୍ତ ହେବା? ଭଗବାନ ପ୍ରତି ଦାନ କଲେ ବା ଭଗବାନ ଭକ୍ତଙ୍କ ପ୍ରତି ଦାନ କଲେ ଆମେ କୃଷ୍ଣ ଭକ୍ତି ପ୍ରାପ୍ତ ହେବା, ଆଉ ଯେକୌଣସି ଦାନ କରିଦେଲେ ଆମେ କୃଷ୍ଣ ଭକ୍ତି ପ୍ରାପ୍ତ ହୋଇପାରିବା ନାହିଁ, ତାର ଅର୍ଥ ହେଉଛି ଏଇଟା। ତେଣୁ ବିଷ୍ଣୁ ବୈଷ୍ଣବ ସମ୍ପ୍ରଦାନକମ୍, ବ୍ରତ ମଧ୍ୟ ସେହିଭଳି ଭାବେ, କିଭଳି ବ୍ରତ, ଆଜିର ଗୋଟେ ହେଉଛି ବ୍ରତ, ଏକାଦଶୀ ବ୍ରତ, ଆଠରୁ ଅଶୀ, ଆମର ଶ୍ରୀମନ୍ତ ଭକ୍ତି ଗୌରମ ନାରାୟଣ ସେ ମହାରାଜ କହନ୍ତି ଆଠରୁ ଅଶୀ, ଆମର ଗୌରମୋହନ ପ୍ରଭୁ ଅଛନ୍ତି ଯେଉଁ ଅଶୀ ଉର୍ଦ୍ଧ୍ୱ ହୋଇଗଲେ, ତଥାପି ସେ କରୁଛନ୍ତି, ଇଏ ଅଧିକ କରିବ କିଛି ଭଲ ନାହିଁ, କିନ୍ତୁ ତାଙ୍କ ପାଇଁ ଛୁଟ୍ ଅଛି, ସେ ଚାହିଁଲେ ନ କରିବେ କିଛି ଅସୁବିଧା ନାହିଁ, ଅନ୍ନ ଖାଇଲେ ଚଳିବ, କିନ୍ତୁ କରିଲେ ଭଲ କଥା। ଆଠରୁ ଅଶୀ, ଏଇ ଆଠ ବର୍ଷରୁ ଅଶୀ ବର୍ଷ ପର୍ଯ୍ୟନ୍ତ ଜଣେ ଏକାଦଶୀ ପାଳନ କରିବେ, ନିୟମ ରହିଛି, ତା ପୂର୍ବରୁ ଆଠ ପୂର୍ବରୁ ଅଶୀର ପରେ ନକଲେ କିଛି ଅସୁବିଧା ନାହିଁ, ଦୋଷ ନାହିଁ, କରୁଛନ୍ତି ମାନେ ଆହୁରି ଅଧିକ ଫଳ ପାଇବେ, ସେ ଅଧିକ, ଆମେ ଯଦି ଫଳ ନ ପାଇବା ତା ଡବଲ ଫଳ ସେ ପାଇବେ। ଆମେ ଯେଉଁ କୁହାଯାଇଛି ବ୍ରତ ଏକାଦଶୀ ନା ଏକାଦଶୀ, ଆଜି ଏକାଦଶୀ, ଇଏ ଦେଖ ସଂଯୋଗ, ଏଇଟା ଏକାଦଶୀକୁ ଏକାଦଶୀ କଥା ପଡ଼ିଗଲା, ସଂଯୋଗ ହୋଇଗଲା, ଅପରା ଏକାଦଶୀ ଆମେ ପରା କଥା କହିଲେ, ପରା ଏକାଦଶୀ, ତେଣୁ ଏକାଦଶୀ କମ୍, ଏଇଭଳି ଭାବରେ ଆଦି କମ୍, ଆହୁରି ମଧ୍ୟ ବହୁତ ଜିନିଷ ରହିଛି। ବ୍ରତ ଇଏ ହେଉଛି ବିଷ୍ଣୁ ବ୍ରତ, ଭଗବାନଙ୍କର ଏକାଦଶୀ, ଶୁଦ୍ଧ ଭକତ ଚରଣ ରେଣୁ ଭଜନ ଅନୁକୂଳ।
शुद्ध भक्त चरण रेणु भजन अनुकूल शुद्ध भक्त चरण रेणु चरण शुद्ध भक्त चरण रेणु भजन अनुकूल भक्त सेवा परम सिद्धि हेमलती कर भक्त सेवा परम सिद्धि हेमलती कर शुद्ध भक्त चरण रेणु भजन भक्ति जननी जतन पालन करी कृष्ण बसती बसती बोली परम आदर बारी शुद्ध भक्त चरण रेणु भजन
एकादशी संगीतटी गायन करती शुद्ध भक्त चरण रेणु भजन अनुकूल तेणु एकादशी आदिकम यही भाव में जिते रही उपाय सब रही एकादशी आदिकम तप तपस्या हिरण्यकश्यप कथा शुणिले तपस्या करुले से भाई तपस्या करने कह कृष्ण भक्ति लाभ हम पाई सी रावण बहुत तपस्या कर हिरण्यकश्यप बहुत तपस्या करते हिरण्याक्ष तपस्या करते वृकासुर गोटे जान रही वृक सी मत तपस्या करते कि कृष्ण भक्ति मिलला ना सी अलग तपस्या किंतु ये हूँ तप कृष्णार्थ भोग त्याग आदि कृष्ण भोग त्याग करवा तपस्या भोग त्याग आदि आदि मत रही होम वैष्णव होम सबु होम नुह वैष्णव होम एवं से भाव जप जप कि जप करवा विष्णु मंत्राणा विष्णु मंत्र जप करवा जेकोसी मंत्र जप कले हम ना तेणु प्रहलाद महाराज से कथा कही श्रवण कीर्तन विष्णु स्मरण जहाँ को स्मरण कले हम ना विष्णु स्मरण तेणु जप हूँ विष्णु मंत्राण विष्णु मंत्र जप ये हूँ भगवान भक्ति प्राप्त होगा उपाय स्वाध्याय गोपाल तापनादि पाठ उपनिषद सब रही वेद उपनिषद भागवतम ये सब हूँ स्वाध्याय भगवद गीतार भगवान कहले अष्टादश अध्याय अध्यक्ष चेहम धर्म संवाद महाभय ज्ञान यज्ञन तेनाषा मिति में मती केवल केवल अध्ययन करदे भगवद गीता को से ज्ञान जगह भगवान पूजा करदे स्वाध्याय से भाव श्रेयासापी भक्तंगान एव ज्ञानी ये हूँ भक्तर भक्तिर अंग ये हूँ श्रेय साधन ये साधन श्रेष्ठ साधन अन्येषां दानादीना भक्ति हेतु अभाव से प्राक प्रतिपादितत्वात् तेणु जेकोसी तपस्या जेकोसी यज्ञ ये सब कृष्ण भक्ति प्राप्त कराइब ना उद्देश्य हूँ यहीटा तेणु सनातन गोस्वामी भाष्य कहते ननु श्रीकृष्ण प्राप्ति पूर्णार्था सात न तो मनो अर्पणा अर्पण मात्रेण यदि से मैंने कहे गोपी मान को कहले ना तुम ये जो मन को अर्पण कले यू तुम पूर्ण पूर्ण अर्थ तुम सबकि प्राप्त हो गला गोपी मैंने कहे ना आम कि प्राप्त होना आमर दरकार कृष्ण प्राप्ति आम चाहू कृष्ण प्राप्ति हाँ ना ये कौन मनटा कृष्ण पाखे रही कौन हम आम तो कृष्ण को पाऊना तेणु ये श्लोक कहले तत्र आह दुईट श्लोक कहे ये श्लोक आ पर श्लोक सनातन गोस्वामी कहते कौन कहते विविधे सबुति लगे विभिन्न प्रकार ଖାଲି ଗୋଟିଏ ପ୍ରକାର ନାହିଁ, ବିଭିନ୍ନ ପ୍ରକାର ତପସ୍ୟା ରହିଛି, ବିଭିନ୍ନ ପ୍ରକାର ଦାନ ରହିଛି, ବିଭିନ୍ନ ପ୍ରକାର ଯଜ୍ଞ ରହିଛି, ବିଭିନ୍ନ ପ୍ରକାର ଅଧ୍ୟୟନ ରହିଛି, ବିଭିନ୍ନ ବିବିଧେଇ ସବୁଥିରେ ଲାଗିବ ବିବିଧେଇ। ଦାନା ଦିନା ଅଶେଷାନ୍ ଭକ୍ତି ସାଧନ ତିଏ ଯଥୋତ୍ତର ଶ୍ରେଷ୍ଠମ୍। ଦାନରୁ ଆରମ୍ଭ ହେଲା ନା କେଉଁଥିରୁ ଆରମ୍ଭ ହେଲା? ଦାନରୁ ଆରମ୍ଭ ହେଲା। ଦାନ ଉପରେ ହେଉଛି ବ୍ରତ, ବ୍ରତ ଉପରେ ହେଉଛି ତପସ୍ୟା, ତପସ୍ୟା ଉପରେ ହେଉଛି ହୋମ, ତା ଉପରେ ଜପ, ତା ଉପରେ ସ୍ୱାଧ୍ୟାୟ, ତା ଉପରେ ସଂଯମେଇ ଇନ୍ଦ୍ର ସଂଯମ କରିବା, ତା ଉପରେ ଏଇସବୁ ବିଭିନ୍ନ ପ୍ରକାର ସନାତନ ଗୋସ୍ୱାମୀଙ୍କୁ ଯଥୋତ୍ତର ଶ୍ରେଷ୍ଠମ୍। ତାପରେ ତାପରେ କାହିଁକି କୁହାଯାଉଛି ନା ଇଏ ଆହୁରି ଉନ୍ନତ ସ୍ତର, ଆହୁରି ଉନ୍ନତ ସ୍ଥିତି, ଆହୁରି ଉନ୍ନତ ସ୍ଥିତି, ଆହୁରି ଉନ୍ନତ ସ୍ଥିତି। ତେଣୁ ଏଠାରେ ଶ୍ରୀମଦ୍ ଭାଗବତମରେ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 8 ଶ୍ଳୋକରେ ସନାତନ ଗୋସ୍ୱାମୀ ତାକୁ ଉଦ୍ଧାର କରିଛନ୍ତି। ସେଥିରେ କୁହାଯାଇଛି, ଧର୍ମ ସୁନିଶ୍ରାମ ବିଶ୍ୱକ୍ଷେନ କଥା ସୁଜାତ ନୋତ୍ପାଦିରତି ଶ୍ରାମ ଏହି କେବଳମ୍। ଆମେ ଯେଉଁ ଧର୍ମ ପାଳନ କରୁଛେ, ଧର୍ମ ସୁଅନିଶ୍ଚିତ ସୁନିଶ୍ଚିତ କରୁଛେ, ଧର୍ମ ସୁନିଶ୍ଚିତ ବିଶ୍ୱକ୍ଷେନ କଥା ସୁଜ, କିନ୍ତୁ ଏ ଯେଉଁ ଧର୍ମ ଅନୁଷ୍ଠାନ କରିକିରି ଆମେ ଯଦି ଭଗବାନ କଥାରେ ରତି ଆସିଲା ନାହିଁ, ନୋତ୍ପାଦ ଯଦି ରତି ଭଗବାନ କଥାରେ ଆଗ୍ରହ ଆସିଲା ନାହିଁ, କଥା ବେଳକୁ ଆମେ ଶୋଇପଡ଼ିଲୁ, ତାହେଲେ ସେଠି କୁହାଯାଉଛି ଶ୍ରମ ଏବ ହି କେବଳ। ଧର୍ମ ସୁନିଶ୍ଚିତ ପୁଂସା ବିଶ୍ୱକ୍ଷେନ କଥା ଆସୁଛ ନୋତ୍ପାଦ ଯଦି ରତି ଶ୍ରମ ଏବ ହି କେବଳ। ଭାଗବତମ ଭାଗବତମ ଆରମ୍ଭରେ ସୁତଗୋସ୍ୱାମୀ ନମିସାରଣ୍ୟର ଋଷିମାନଙ୍କୁ କହୁଛନ୍ତି, 88,000 ଋଷି ତାଙ୍କୁ ଭାଗବତ କହିବା ପୂର୍ବରୁ ଏତିକି କହିଦେଲେ। କହିବାର ଉଦ୍ଦେଶ୍ୟ ହେଉଛି, ତୁମର ଯେଉଁ ଭଗବାନ କଥାରେ ଏତେ ଆଗ୍ରହ ଆସିଛି, ପ୍ରକୃତରେ ତୁମେ ପ୍ରକୃତ ଧର୍ମ ତୁମେ ପାଳନ କରୁଛ, କିନ୍ତୁ ପ୍ରକୃତ ଧର୍ମ ତୁମେ ଅନୁଷ୍ଠାନ କରିଛ, କିନ୍ତୁ ଆମେ ବହୁତ ଧର୍ମ ଅନୁଷ୍ଠାନ କରୁଛୁ, ଭଗବାନ କଥାରେ ରତି ଆସୁନାହିଁ, ତାହେଲେ କ'ଣ ହେବ, ତାର ଫଳ କ'ଣ ହେବ? ଯଦି ଜଣେ ପ୍ରଶ୍ନ ପଚାରିବ ନା, ଆମେ ଏତେ ସବୁ ଧର୍ମ କଲୁ, ବିଭିନ୍ନ ପ୍ରକାର ଧର୍ମ ରହିଛି ପାଳନ କଲୁ, ସବୁ କଲୁ, ଦାନ ତପସ୍ୟା ଇତ୍ୟାଦି ସବୁ ଧର୍ମ ସବୁ ଏଠି କୁହାଯାଇଛି ସବୁ କଲୁ, କିନ୍ତୁ ଭଗବାନ କଥାରେ ରତି ଆସିଲା ନାହିଁ, ତାହେଲେ କ'ଣ ହେବ? ସେଇଟା ବେକାର ନା? ହଁ ସେଇଟା ବେକାର, ସେଇଟା ଶ୍ରମ ନା? ତଥାପି କିଛି ନା ନା ଏବ ଶ୍ରମ ଏବ ହଁ ହିଁ ନିଶ୍ଚିତ ଭାବରେ ନିଶ୍ଚିତ ଶ୍ରମ ଏବ ତଥାପି କିଛି ଅଲଗା ନା ନା ଏହି ଶ୍ରମ ଏବ ହି ନିଶ୍ଚିନ୍ତ ଭାବରେ ଶ୍ରମ ଆଉ କିଛି ନାହିଁ ନା ତଥାପି ଆଉ ନା କେବଳ ଶ୍ରମ ଏବ ହି କେବଳ। ଯେମିତି ଉଦାହରଣ ଦିଆଯାଇଛି ଚଷୁ, ଚଷୁ କୁଟିଲେ ଆମେ ଆମର ଶିଶୁ ମନ୍ଦିର ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଜଣଙ୍କୁ ବହୁତ କ୍ଷୁଧା ହେଉଛି, ଆଜି ଏକାଦଶୀରେ ବହୁତ ବେଶୀ କ୍ଷୁଧା ହେବ, ଏଇଠି ଗୋଟେ ରହିଲା ଆର ଥରକୁ ଆହୁରି ଅସୁବିଧା, ଭୀମ ଭୀମ ଇଏ ଆସିବ ନା, ଭୀମଙ୍କର ଆସିବ ନିର୍ଜଳା ଏକାଦଶୀ, ଖରାଦିନ ବୁଧୁବୁଧୁ ଖରା ତାପରେ ତା ଦେହରେ ପୁରା ଟୋପେ ପାଣି ପିଇବ ନାହିଁ, ନିର୍ଜଳା ଏକାଦଶୀ ଦେଖିବ ଏଇସବୁ ରହିଛି। କ'ଣ ହେଲା ଯେଉଁ ହେଲା ଶ୍ରମ ଏବ ହି କେବଳମ୍, ଏଇଟାକୁ ଶିଶୁ ରାଧାକୃଷ୍ଣ ମହାରାଜ କହନ୍ତି, ଜଣଙ୍କୁ କ୍ଷୁଧା ହେଉଛି ଏକାଦଶୀରେ କ୍ଷୁଧା ହେବ ବେଶୀ, କ୍ଷୁଧା ହେଲେ କ'ଣ ହେବ ନା କ'ଣ ସେ କହିବ, କ'ଣ ମୋତେ ଟିକେ ଖାଇବାକୁ ଦିଅ କିଛି ବ୍ୟବସ୍ଥା କର ମୋ ପାଇଁ ନା, ଠିକ୍ ଅଛି ଏ ଦେଖ 100 ଟ୍ରକ୍ ଲାଗିଛି, ଇଏ କ'ଣ କୁଣ୍ଡା ସବୁ ଲାଗିଛି, କୁଣ୍ଡା ଚଷୁ 100 ଟ୍ରକ୍ ଚଷୁ ଲାଗିଛି, ତାକୁ ନିଅ, ତୁମେ ଧାନରେ କୁଟିବ, କ'ଣ କ'ଣ ଢିଙ୍କିରେ କୁଟିବ, ଢିଙ୍କିରେ କୁଟି 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 ତୁମର ଜୀବନ ଚାଲିଯିବ, କିନ୍ତୁ କିଛି ମିଳିବ ନାହିଁ, କ'ଣ ମିଳିବ, ଚଷୁ ମିଳିବ। ଭାଗବତରେ ଗୋଟେ ଶ୍ଳୋକ ଅଛନ୍ତି କ'ଣ ସେଇଟା, ଶ୍ରେୟ ଶ୍ରୁତିମ୍ ଭକ୍ତିମ୍ ମୋଦଶ୍ୟତେ ବିଭୁ କ୍ରିଶ୍ୟନ୍ତି ଯେ କେବଳ ବୋଧ ଲବ୍ଧେ ତେଷାମ ସବୁ କ୍ରେଶଳ ଏବଂ ଶିଷ୍ୟତେ ନାନ୍ୟ ଯଥା ସ୍ଥୁଳ ତୁଷାର ଘାତି ନାମ। ଏହି ଶ୍ଳୋକଟି କହିଲେ 10:14 ବ୍ରହ୍ମା କହୁଛନ୍ତି, ଇଏ ହେଉଛି ଶ୍ରେୟ, ଏଠି କୁହାଗଲା ନା ଶ୍ରେୟ, ଇଏ ହେଉଛି ଶ୍ରେୟ ଭି, ଇଏ ବିଭିନ୍ନ ପ୍ରକାର ଶ୍ରେୟ ପନ୍ଥା ରହିଛି, ଶ୍ରେୟ ପ୍ରାପ୍ତ ହେବା ପାଇଁ ରହିଛି। ଅର୍ଜୁନ ପଚାରିଲେ ମୋର କେଉଁଥିରେ ଶ୍ରେୟ ଅଛି କୁହନ୍ତୁ, ଯଶ୍ରେୟ ଶ୍ୟା ନିଶ୍ଚିତ ଗୃହୀ ତନ୍ମେ, ଶ୍ରେୟ ଏବଂ ପ୍ରିୟ ଏଇ ଦୁଇଟି ଜିନିଷ ରହିଛି, ସମସ୍ତେ ପ୍ରିୟ ପ୍ରତି ଆକର୍ଷିତ, ଶ୍ରେୟ ପ୍ରତି କିଏ ଆକର୍ଷିତ ନୁହନ୍ତି, ତେଣୁ ଶ୍ରେୟଟା କ'ଣ ଆମେ ଜାଣିପାରିବା ନାହିଁ, ସେଇଟା ଯଦି ଜଣେ ସାଧୁ ଗୁରୁ ବୈଷ୍ଣବ ପାଖକୁ ନ ଯିବା ଆମେ ଶ୍ରେୟ ବିଷୟରେ ଜାଣିପାରିବା ନାହିଁ। ତେଣୁ ଇଏ ହେଉଛି ଶ୍ରେୟ ସାଧନର ଉପାୟ, ଏଇ ଶ୍ରେୟ ସାଧନର ଉପାୟ। ତେଣୁ ଏଠି କୁହାଯାଉଛି ଶାସ୍ତ୍ରରେ ଶ୍ରେୟ ବିଷୟରେ କୁହାଯାଇଛି କେଉଁ ଭାବରେ ଗଲେ ଆମେ ଶ୍ରେୟ ପ୍ରାପ୍ତ ହେବା। ଶ୍ରେୟ ଶ୍ରୁତି, ଶ୍ରୁତି କହିଲେ ବେଦକୁ ଶ୍ରୁତି ବୋଲି କୁହାଯାଏ। କାହିଁକି ନା ତାକୁ ସବୁ ଶୁଣିକିରି ମନେ ରଖୁଥିଲେ। ସତ୍ୟ ତ୍ରତୀୟା ଦ୍ୱାପରେ ତିନି ଯୁଗରେ ଲୋକମାନଙ୍କର ସ୍ମରଣ ଶକ୍ତି ଏତେ ପ୍ରଖର ଥିଲା, କେବଳ ଶୁଣି ଦେଇକିରି ମନେ ରଖି ଦେଉଥିଲେ। ସେଥିପାଇଁ ତାଙ୍କର ନାଁ ହେଉଛି ବେଦର ଗୋଟିଏ ନାମ ହେଉଛି ଶ୍ରୁତି। ତେଣୁ ଶ୍ରୁତିରେ ବେଦରେ ଶ୍ରେୟପଥ ରହିଛି, ହେୟପଥ ମଧ୍ୟ ରହିଛି। ହେୟପଥ ରହିବାର ଉଦ୍ଦେଶ୍ୟ କ'ଣ ନା ଏଇଟା ତୁମେ କରିବ ନାହିଁ, ଏଇଟା ତ୍ୟାଗ କରିବ, ଶ୍ରେୟଟାକୁ ଗ୍ରହଣ କରିବ। ଦୁଇଟି ଜିନିଷ ରହୁଛି ସବୁଥିରେ। ତେଣୁ ଶ୍ରେୟ ଶ୍ରୁତି ଭକ୍ତି ଶ୍ରୁତି ହେଉଛି ଶ୍ରେୟ ଜିନିଷ ହେଉଛି କ'ଣ ନା ଭକ୍ତି। ଯେଉଁ ବିଭିନ୍ନ ପ୍ରକାର ଉପାୟ ରହିଛି, ଯେଉଁ ଜ୍ଞାନ ଅଷ୍ଟାଙ୍ଗ ଯୋଗ ଇତ୍ୟାଦି ବିଭିନ୍ନ ପ୍ରକାର ଯେଉଁ ରହିଛି ଧ୍ୟାନ ଇତ୍ୟାଦି, ଶ୍ରେଷ୍ଠ ହେଉଛି ଭକ୍ତି। କିନ୍ତୁ ଏଇଟାକୁ ଆମେ ତ୍ୟାଗ କରି ଶ୍ରେୟ ଶ୍ରୁତି ଭକ୍ତି ବୁଦ୍ଧସ୍ୟତେ ବିଭୁ ଆମେ ତ୍ୟାଗ କରିଦେଲେ, ବ୍ରହ୍ମା ଭଗବାନ କହୁଛନ୍ତି ବିଭୁ ହେ ପ୍ରଭୁ କ୍ରିଶ୍ଚନ୍ତି ଯେ କେବଳ ବୋଧ ଲବ୍ଧ ହେ, କେବଳ ଜ୍ଞାନ ମାର୍ଗରେ ଯେଉଁମାନେ ଅଗ୍ରସର ହୁଅନ୍ତି, ଜ୍ଞାନ ମାର୍ଗ ଅନ୍ୟ କୌଣସି ଗ୍ରହଣ ଭକ୍ତିକୁ ଗ୍ରହଣ କରନ୍ତି ନାହିଁ, ଜ୍ଞାନ ମାର୍ଗରେ ସେମାନେ ବହୁତ ଚେଷ୍ଟା କରନ୍ତି, କ'ଣ ଧ୍ୟାନ କରନ୍ତି ବା ଚିନ୍ତନ କରନ୍ତି, ଅଧ୍ୟୟନ କରନ୍ତି, ଏଇସବୁ କାର୍ଯ୍ୟ କରନ୍ତି। ବୁଦ୍ଧ ଦେବୀ କ୍ରିଶ୍ଚନ୍ତି ସେମାନେ ବହୁତ କଷ୍ଟ ସ୍ୱୀକାର କରନ୍ତି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଦ୍ୱାଦଶ ଅଧ୍ୟାୟରେ ଯେତେବେଳେ ଭଗବାନ ଅର୍ଜୁନ ପଚାରିଲେ ପ୍ରଭୁ ଆମେ ଏକଥା ସରିଲା ପରେ ସେଇଟା କହିବା, ତେଣୁ ସେଠି ବ୍ରହ୍ମା କହୁଛନ୍ତି କ୍ରିଶ୍ଚନ୍ତି ଯେ କେବଳ ବୋଧ ଲବ୍ଧ ହେ, କେବଳ ବୋଧ କ'ଣ ଏଇ ଜ୍ଞାନ ଚିନ୍ତନ କଲେ ସେତିକି ହିଁ ତା'ର ଫଳ, ଆଉ କିଛି ନାହିଁ ଜ୍ଞାନ ଚିନ୍ତନ କଲେ। ତେଷାମ ସବୁ କେଶଳ ଏବେ ଶିଷ୍ୟତେ, ତାଙ୍କର କ'ଣ ହେଉଛି ନା କେବଳ କଷ୍ଟ ହିଁ ସେମାନେ ସ୍ୱୀକାର କଲେ, କଷ୍ଟ ହିଁ ସ୍ୱୀକାର କଲେ। ତେଷାମ ସବୁ କେଶଳ ନାନ୍ୟ ଯଥା, ଆଉ କିଛି ନାହିଁ, ଅନ୍ୟ କିଛି ଉପାୟ ନାହିଁ। ଉଦାହରଣ କ'ଣ ନା ଯଥା ସ୍ଥୂଳ ତୁଷାର ଘାତି ନା, ଚଷୁକୁ କୁଟିଲେ ଅବଘାତ ତାକୁ କୁଟିଲେ ଖାଲି ପରିଶ୍ରମ ହିଁ ସାର ହେବ, ତା ଫଳ କିଛି ମିଳିବ ନାହିଁ, କିଛି ତଣ୍ଡୁଳ ମିଳିବ ନାହିଁ, କିଛି ଚାଉଳ ମିଳିବ ନାହିଁ, କେବଳ ପରିଶ୍ରମ ହିଁ ସାର ହେବ। ତେଣୁ ଭଗବତ ଗୀତାରେ ମଧ୍ୟ ଭଗବାନ ସେ କଥା କହିଲେ, ଯେତେବେଳେ ଅର୍ଜୁନ ପଚାରିଲେ ପ୍ରଭୁ ଏକାଦଶ ଅଧ୍ୟାୟରେ ଭଗବାନ ତାଙ୍କର ବିଭୂତି ଯୋଗକୁ ଦେଖେ, ଦଶମ ଅଧ୍ୟାୟରେ ବିଭୂତି ଯୋଗ ଦେଖେଇଲେ, ବିଭୂତି ଯୋଗକୁ ଦେଖିବା ପାଇଁ କେମିତି ଭଗବାନ ନିଜେ ସେ ତାଙ୍କର ସବୁ ବିଭୂତି ବୋଲି କେମିତି ନିଜେ ଦେଖେଇଲେ, ବିଶ୍ୱରୂପ ଦେଖେଇଲେ। ଦେଖିସାରିଲା ପରେ ଅର୍ଜୁନ ପଚାରିଲେ ପ୍ରଭୁ ଏବଂ ସତତ ଯୁକ୍ତା ଯେ ଭକ୍ତ୍ୟା ତ୍ୱାଂ ପ୍ରତିପାସତେ ଯେ ଯାହା ବି ଅକ୍ଷରମ ଅବ୍ୟକ୍ତମ ତେଷାଙ୍କେ ଯୋଗ ବିତମା। ପ୍ରଭୁ ଏହିଭଳି ଭାବରେ ଆପଣଙ୍କ ସହିତ ଯେଉଁମାନେ ସତତ ସବୁବେଳେ ଯୁକ୍ତ ରହିଛନ୍ତି ଏବଂ ସତତ ଯୁକ୍ତା ଯେ ଭକ୍ତ୍ୟା ତ୍ୱାଂ ପ୍ରତିପାସତେ ଆପଣଙ୍କୁ ଯେ ଉପାସନା କରୁଛନ୍ତି, ପ୍ରତିପାସନା କରୁଛନ୍ତି ବା ଶ୍ରେଷ୍ଠ ଉପାସନା କରୁଛନ୍ତି, ଏବଂ ଯେଉଁମାନେ ଅବ୍ୟକ୍ତ ଅକ୍ଷରକୁ ଆରାଧନା କରୁଛନ୍ତି, ଅବ୍ୟକ୍ତ ରୂପକୁ ଆରାଧନା କରୁନାହାନ୍ତି, ରୂପରେଖ ନାହିଁ ହେ ଶୂନ୍ୟ ଦେହି, ଏଭଳି ଭାବରେ ରୂପରେଖ ନାହିଁ ହେ ଶୂନ୍ୟ ଦେହି, ଶୂନ୍ୟ ଦେହି ସେମାନେ ଅକ୍ଷର ଏବଂ ତେଷା କିଏ ଯୋଗ ବିତମା, ତାଙ୍କ ଭିତରେ କିଏ ଶ୍ରେଷ୍ଠ। ତେଣୁ ଭଗବାନ କହିଲେ ଯେଉଁମାନେ ମୋର ସ୍ମରଣରେ ଯାଇଛନ୍ତି, ମୟା ବିଷୟ ମନୋଜେମା ନିତ୍ୟଯୁକ୍ତ ଆପାସ୍ତେ ଶ୍ରଦ୍ଧା ପରୋପେତା ତେମେ ଯୁକ୍ତତମା ମତା, ସେମାନେ ହେଉଛି ଶ୍ରେଷ୍ଠ ଯୁକ୍ତତମା। ମୟା ବିଷୟ ମୋ ପାଖରେ ମନ ଆବେଶ କରିଛନ୍ତି, ଯେମିତିକି ଗୋପୀମାନେ ଭଗବାନ ପାଖରେ ଲଗେଇ ଦେଇଛନ୍ତି ମନ, ମୟ ଆବଶ୍ୟ ଆବେଶ ହେଇଯାଇଛନ୍ତି। ଆବେଶରେ କ'ଣ ହୁଏ, ଆବେଶ ଅର୍ଥ କ'ଣ ନା ଏଭଳି ଆବେଶ ହେଇଯାଇଛନ୍ତି ସେ ଜାଣିପାରୁନାହାନ୍ତି ତାଙ୍କ ଚାରିପଟେ କ'ଣ ହେଲା। ଏ ଚବିଶ ଗୁରୁ ଜଣେ ଅଛନ୍ତି ଆମର, କିଏ ଆମର ଦତ୍ତାତ୍ରେୟଙ୍କର ଏକାଦଶ କନ୍ଦରେ ଆସିବ ଚବିଶ ଗୁରୁ, ତାଙ୍କର ସେ ଜଣେ ବାଣ ନିର୍ମାତା ତାଙ୍କର ଗୁରୁ, ବାଣ ନିର୍ମାତା ଆବେଶ ମନକୁ ଆବେଶ କରିଛନ୍ତି। କିଭଳି ଭାବରେ ମନ ଆବେଶ ହେଇଯାଇଛି ନା ସେ ବାଣକୁ ସାଣ ଦେଉଛନ୍ତି, ନିଶାଣ ଦେଉଛନ୍ତି, କ'ଣ ତାକୁ ପଛରେ ଘୋଷୁଛନ୍ତି, ବେଶୀ ତୀକ୍ଷ୍ଣ ଧାର ହେବ, ତା ଭିତରେ ରାଜା ମନ୍ତ୍ରୀ ପଟୁଆଳ ଇତ୍ୟାଦି ଲୋକ ବହୁତ ଜନସମାଜ ହେଇକି ବିରାଟ ପ୍ରୋସେସନ୍ ଚାଲିଗଲାଣି, କିନ୍ତୁ ଇଏ ସେ ରୋଡ଼୍ ସାଇଡ଼୍ରେ ବସିକି ଲୁହାରେ ସେଟାକୁ ପ୍ରାଣ ଦେଉଛନ୍ତି, ପ୍ରାଣ ଦେଉଛନ୍ତି। ଇଏ ଆସିଲେ ଦତ୍ତାତ୍ରେୟ ଆସିଲେ, ପଚାରିଲେ ଏଇଠି ଗୋଟେ କ'ଣ ପ୍ରୋସେସନ୍ ଗୋଟେ ଗଲେ କି, ଗୋଟେ ବହୁତ ବିରାଟ ବଡ଼ ପଟୁଆର ଗୋଟେ ଯାଇଥିଲେ ନା କାହିଁ, ମୁଁ ତ ଜାଣିନି ଶୁଣିନାହିଁ। ଇଏ ହେଉଛି ଆବେଶ, ଆବେଶ ଇଏ କରୁଥିବ ପଢ଼ୁଥିବ, ପଢ଼ାରେ ଏତେ ଆବେଶ ରହିଛି, କ'ଣ ହେଲାଣି ଚାରିପଟେ, କ'ଣ କ୍ଷୀର ପଡ଼ିଗଲାଣି ତମେ ସବୁ ଜାଣିନଥିବ, କ୍ଷୀର ପଡ଼ିଗଲାଣି, କ୍ଷୀର ଲଗେଇ ଦେଇକି ବସିଛ, ତମେ ପଢ଼ୁଛ ତ ବହି ପଢ଼ୁଛ, ଏଭଳି ଆବେଶ ହେଇଯାଇଛି, କ୍ଷୀର ପଡ଼ିଗଲାଣି, ଜଳିକିରି ପଡ଼ିଗଲାଣି, ଜାଣିପାରୁନ। ଇଏ ହେଉଛି ଆବେଶ, ମହି ଆବେଶ ଭଗବାନ ପ୍ରତି ଏଭଳି ଆବେଶ ରହିଛି ଗୋପୀମାନଙ୍କର, ମହି ଆବେଶ ଭଗବାନ କହିଲେ, ମୟାବେଶ ମନୋ ମୟାବେଶ ମନୋଜୟମାନ ନିତ୍ୟଯୁକ୍ତ ଉପାସ ଦେ। ଏଇଭଳି ଭାବରେ ଯେଉଁମାନେ ମୋର ଉପାସନା କରନ୍ତି ଶ୍ରଦ୍ଧା ଶ୍ରଦ୍ଧାର ସହିତ, ପ୍ରଭୁ ସେମାନେ ଶ୍ରେଷ୍ଠ, ତେଷାମ ସେମାନେ ହେଉଛନ୍ତି, ସେମାନେ ହେଉଛନ୍ତି କ'ଣ ଶ୍ରଦ୍ଧା ପୂର୍ବେ ତେମେ ଯୁକ୍ତ ତମା ମତା, ସେମାନେ ହେଉଛନ୍ତି ଯୁକ୍ତ ତମ, ଏମାନେ ମଧ୍ୟ ଯୁକ୍ତ, ସମସ୍ତେ ଯୁକ୍ତ ହେଇଛନ୍ତି, କିନ୍ତୁ ଯୁକ୍ତ ତମ ଶ୍ରେଷ୍ଠ କିଏ, ଯିଏ ଯାହା ବି ଅକ୍ଷର ମନିର୍ଦ୍ଦେଶ ଅବ୍ୟକ୍ତଙ୍କ ପ୍ରତିପାସତେ ସର୍ବତ୍ର ଗମ ଚିନ୍ତନ ଚ କୁଟସ୍ଥମ ଅଚଳମ ଧ୍ରୁବ ସନିମେନ୍ଦ୍ର ଗାମ ସର୍ବତ୍ର ସମ୍ବୁଦ୍ଧ ତେ ପ୍ରାପ୍ତି ମହାମେବ ସର୍ବଭୂତ ହିତରତା। ସେମାନେ ମଧ୍ୟ ମୋତେ ପ୍ରାପ୍ତ ହୁଅନ୍ତି ଯେଉଁମାନେ ଅବ୍ୟକ୍ତକୁ ଆରାଧନା କରନ୍ତି, କିନ୍ତୁ ସେମାନେ କ୍ଲେଶ ଅଧିକତର ସ୍ତେଷା, ତାଙ୍କର ବହୁତ କ୍ଲେଶ, ତାଙ୍କର ବହୁତ କଷ୍ଟ। ଅବ୍ୟକ୍ତାସକ୍ତ ଚେତ, ଯେଉଁମାନେ ଅବ୍ୟକ୍ତ ପ୍ରତି ଆସକ୍ତ ରହିଛନ୍ତି, ଅବ୍ୟକ୍ତା ହିଁ ଗତି ଦୁଃଖଂ ଦେହବତ୍ ବିରବ୍ୟାପ୍ୟତେ। ଅବ୍ୟକ୍ତ ବିଷୟରେ ଯଦି ଚିନ୍ତା କରିବେ ତାଙ୍କୁ ଦୁଃଖ ସେମାନେ ପ୍ରାପ୍ତ ହେବେ, କିନ୍ତୁ ଭକ୍ତିଟାରେ ହେଉଛି ସୁସୁଖମ। ନବମଧ୍ୟାରେ ଭଗବାନ କହିଲେ ନା, ରାଜବିଦ୍ୟା ରାଜଗୃହଂ ପବିତ୍ରମ ଇଦମ ଉତ୍ତମମ ପ୍ରତ୍ୟକ୍ଷା ଭଗବଂ ଧର୍ମ୍ୟଂ ସୁସୁଖମ କର୍ତ୍ତୁମବ୍ୟ। ରାଜବିଦ୍ୟା ଇଏ ହେଉଛି ଶ୍ରେଷ୍ଠ ବିଦ୍ୟା, ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନ, ଅଧ୍ୟାତ୍ମ ବିଦ୍ୟାରେ ମଧ୍ୟ ବିଭିନ୍ନ ପ୍ରକାର ବିଦ୍ୟା ରହିଛି। ବଧଂଚି ତତ୍ ବିଦ୍ୱସ୍ତତ୍ଵମ ଯତ୍ ଜ୍ଞାନ ମଧ୍ୟ ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ, ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 11 ଶ୍ଳୋକରେ ଏଇଟା କୁହାଯାଇଛି, ସୁତ ଗୋସ୍ୱାମୀ କହିଛନ୍ତି। ଅଦ୍ୱୈତ ତତ୍ତ୍ୱ ତତ୍ତ୍ୱବିତ୍ମାନେ ତିନି ଭାବରେ ଅଦ୍ୱୈତତ୍ୱକୁ ପ୍ରକାଶ କରନ୍ତି, ପ୍ରଥମ ହେଉଛି ବ୍ରହ୍ମ, ତାପରେ ହେଉଛି ପରମାତ୍ମା, ତାପରେ ହେଉଛି ଭଗବାନ। ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ, ତେଣୁ ଏ ଯେଉଁ ତିନି ପ୍ରକାର ରହିଛି, ବ୍ରହ୍ମ ମଧ୍ୟ ଭଗବାନ, ପରମାତ୍ମା ମଧ୍ୟ ଭଗବାନ, କିନ୍ତୁ ଭଗବାନ ମଧ୍ୟ ଭଗବାନ ବ୍ରହ୍ମ, ଭଗବାନ ମଧ୍ୟ ବ୍ରହ୍ମ, କିନ୍ତୁ ବ୍ରହ୍ମ ଭଗବାନ ନୁହନ୍ତି। ପ୍ରଭୁପାଦଙ୍କ ବାଣୀ ଥିଲା କ'ଣ, 1000 ଟଙ୍କାରେ ଟଙ୍କିକିଆ ନୋଟ୍ ବି ରହିଛି, କିନ୍ତୁ ଟଙ୍କିକିଆ ନୋଟ୍ରେ 1000 ଟଙ୍କା ନାହିଁ। ଇଏ ହେଉଛି ତପାସ, 1000 ଟଙ୍କାରେ ଟଙ୍କାଟି ରହିଛି, କିନ୍ତୁ ଟଙ୍କାକୁ ଭିତରେ 1000 ଟଙ୍କା ନାହିଁ। ତେଣୁ ଭଗବାନ ଭିତରେ ବ୍ରହ୍ମ ରହିଛି, ବ୍ରହ୍ମଣ ହିଁ ପ୍ରତିଷ୍ଠାହମ୍, 14 ଅଧ୍ୟାୟରେ ଭଗବାନ କହିଲେ ଏ ବ୍ରହ୍ମ କିଏ ନା, ଭଗବାନଙ୍କର ଅଙ୍ଗକାନ୍ତି, ବ୍ରହ୍ମଣ ହିଁ ପ୍ରତିଷ୍ଠାହମ୍ ଅମୃତସ୍ୟା ବୈଶିଚ। ତେଣୁ ଏ ବ୍ରହ୍ମ ହେଉଛି ଭଗବାନଙ୍କର ଅଙ୍ଗକାନ୍ତି, ଅମୃତ, ଇଏ ମଧ୍ୟ ଅମୃତ, କିନ୍ତୁ ଇଏ ଭଗବାନଙ୍କର ଯେଉଁ ଆନନ୍ଦ ରହିଛି ତା ତୁଳନାରେ କିଛି ନୁହଁ। ତେଣୁ ଏଇ ଯେଉଁ ଭକ୍ତି ରହିଛି ଏଇଟା ହେଉଛି ସବୁଠୁ ଶ୍ରେଷ୍ଠ, ବହୁ ସ୍ଥାନରେ ସେଇଟାକୁ ଭଗବାନ କହିଲେ ମଧ୍ୟ ତଥାପି ଆମେ ବୁଝିପାରୁନାହିଁ। ତେଣୁ ଏଇ ଯେଉଁ ଅଧ୍ୟାତ୍ମ ବିଦ୍ୟା, ବିଦ୍ୟା ଭିତରେ ଅଧ୍ୟାତ୍ମ ବିଦ୍ୟା ତିନି ପ୍ରକାର ଅଧ୍ୟାତ୍ମ ବିଦ୍ୟା ରହିଛି, ବ୍ରହ୍ମ ବିଦ୍ୟା ମଧ୍ୟ ଅଧ୍ୟାତ୍ମ, କିଙ୍ଗ ତତ୍ ଅଧ୍ୟାତ୍ମ ଅଷ୍ଟମ ଅଧ୍ୟାୟରେ କହିବେ, କିଙ୍ଗ କିଙ୍ଗ ତତ୍ ବ୍ରହ୍ମ, କିଙ୍ଗ ଅଧ୍ୟାତ୍ମ, ଏସବୁ ରହିଛି। ତେଣୁ ସପ୍ତମ ଅଧ୍ୟାୟ ଅନ୍ତିମରେ ଯେତେବେଳେ ଭଗବାନ କହିଲେ କ'ଣ କହିଲେ ନା, ସାଧି ଭୂତାଦି ଦୈବଂ ସାଧି ଯଜ୍ଞଂ ତେଜେ ବିଧୁ ପ୍ରୟାଣ କାଳେ ଚମାଂ ତେ ବିଧୁ ଯୁକ୍ତ ଚେତସ। ଇଏ ଭଳି ଟେକ୍ନିକାଲ ଟର୍ମ ସବୁ ରହିଲା, ଟେକ୍ନିକାଲ ଟର୍ମ କହିଲେ ସମସ୍ତେ ଜାଣିପାରିବେ ନାହିଁ। ସାଧି ଭୂତ ସେ ଅଧିଭୂତ କ'ଣ, ଅଧିଦୈବ କ'ଣ, ଅଧିଯଜ୍ଞ କ'ଣ, ସାଧି ଭୂତାଦି ଦୈବଂ ସାଧି ଯଜ୍ଞଂ ତେଜେ ବିଧୁ ଏଇଟାକୁ ଯେ ଜାଣିବେ, ପ୍ରୟାଣ କାଳେ ସେମାନେ ତେ ବିଧୁ ଯୁକ୍ତ ଚେତସ, ମୃତ୍ୟୁ ସମୟରେ ସେମାନେ ଯୁକ୍ତ ମୋ ସହିତ ଯୁକ୍ତ ହେଇଛନ୍ତି, ମୋତେ ସେମାନେ ଜାଣିବେ। ସପ୍ତମଧ୍ୟାରେ କଥା କହୁଥିଲେ ଲାଷ୍ଟକୁ ଏଭଳି ଗୋଟେ କଥା, ଟେକ୍ନିକାଲ କଥା ସବୁ କହିଦେଲେ, ତା ପୂର୍ବରୁ କୌଣସି ଟେକ୍ନିକାଲ କଥା କହିଲେନି, ଯାହା କହିଲେ ସମସ୍ତେ ବୁଝିପାରିବେ, କିନ୍ତୁ ଏଇଠି ଯେଉଁ କହିଲେ ଟେକ୍ନିକାଲ ୱାର୍ଡ ୟୁଜ୍ କଲେ ଭଗବାନ ଅର୍ଜୁନ ପଚାରିଦେଲେ, ପ୍ରଭୁ ଅଷ୍ଟମ ଅଧ୍ୟାୟ ଆରମ୍ଭରେ କଥା କୁହାଗଲା, ଅକ୍ଷର ବ୍ରହ୍ମ ଯୋଗ ସବୁ କିଙ୍ଗ ତ ବ୍ରହ୍ମ, ଏ ବ୍ରହ୍ମକୁ ଯଦି ପଚାରିବା ବୈଜ୍ଞାନିକମାନଙ୍କୁ କହିବା ବ୍ରହ୍ମ କ'ଣ, ସେ କ'ଣ ବୁଝିପାରିବେ, ସେ କ'ଣ କହିପାରିବେ, ବ୍ରହ୍ମ କ'ଣ, ବ୍ରହ୍ମ ବସ୍ତୁ କିଙ୍ଗ ତ ବ୍ରହ୍ମ, କେତେ ଜଣ ଜାଣିଛନ୍ତି ବ୍ରହ୍ମ ବିଷୟରେ? ଶ୍ରେଷ୍ଠ ଜ୍ଞାନୀ ଆମର ଭୌତିକ ଜଗତରେ ଶ୍ରେଷ୍ଠ ଜ୍ଞାନୀ ହେଉଛନ୍ତି ବୈଜ୍ଞାନିକମାନେ, ତାଙ୍କୁ ଯଦି କୁହାଯିବ କିଙ୍ଗ ତତ୍ ବ୍ରହ୍ମ, କିଙ୍ଗ ବ୍ରହ୍ମ କ'ଣ, ବସ୍ତୁ କିଛି ଅଛି ନା? ସେମିତି କିଛି ବସ୍ତୁ ନାହିଁ ଆମର, ଆମର ଲାବୋରେଟୋରୀ ସେମିତି ଏପର୍ଯ୍ୟନ୍ତ ବାହାରି ନାହିଁ, ଭବିଷ୍ୟତରେ ହେଇପାରେ କିନ୍ତୁ ଭବିଷ୍ୟତରେ ମଧ୍ୟ କରିପାରିବେ ନାହିଁ, ବ୍ରହ୍ମା କହିଦେଇଛନ୍ତି ସେଇଟା। ଶହେ କୋଟି ବର୍ଷ ଧରିକିରି ପନ୍ଥାସ୍ତୁ କୋଟି ଶତବତ୍ସର ସମ୍ପ୍ରଗମ୍ୟୋ ବାୟୁ ରଥାଭି ମନସୋ ମୁନିପୁଙ୍ଗ ବାହନମ ସୋପ୍ୟସ୍ତି ଯତ୍ ପ୍ରପଦ୍ୟ ସିମ୍ନେ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ବୈଜ୍ଞାନିକମାନେ ଭବିଷ୍ୟତବାଣୀ ଦେବେ, ଆମେ କରିଦେବୁ, ଆମେ କରିଦେବୁ, ଆମେ କରିଦେବୁ, ଏ ବ୍ଲାଙ୍କ ଚେକ୍। ପ୍ରଭୁପାଦ ମହାରାଜ କହନ୍ତି ଯଦି ଜଣଙ୍କୁ ତୁମକୁ କୋଟିଏ ଟଙ୍କା ଦେବେ, ଗୋଟେ ଚେକ୍ ଦେଇଦେବେ କୋଟିଏ ଟଙ୍କା, ଲକ୍ଷେ ବର୍ଷ ପରେ ସେଇଟା ଇଏ କରିବ, ଏନକ୍ୟାସ୍ କରିବ, କ'ଣ ତାର ମୂଲ୍ୟ ଅଛି? ଏ ହେଉଛି ବ୍ଲାଙ୍କ ଚେକ୍, ବୈଜ୍ଞାନିକମାନଙ୍କର ଆସୁରାନ୍ସ ବ୍ଲାଙ୍କ ଚେକ୍, ପୋଷ୍ଟ ଡେଟେଡ୍ ଚେକ୍, ସେ ଯେଉଁ ରହିଛି ବୈଜ୍ଞାନିକମାନେ ଏବେ କରିପାରିନାହାନ୍ତି କି ଭବିଷ୍ୟତରେ କରିପାରିବେ ନାହିଁ, ସେଥିପାଇଁ ଭଗବାନ ଯେଉଁ କହିଲେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁ ଦର୍ଶନ, ପ୍ରଭୁପାଦ ମହାରାଜ କହନ୍ତି ଇଏ ହେଉଛି ବୈଜ୍ଞାନିକମାନଙ୍କର ଚ୍ୟାଲେଞ୍ଜ। ବୈଜ୍ଞାନିକମାନେ ଏଇଟା ଚାରିଟା ଯେଉଁ ସମସ୍ୟା ରହିଛି ଭୌତିକ ଜଗତର ସମସ୍ୟା, ଏ ସମସ୍ୟାର ସମାଧାନ କରିପାରିବେ? ତେଣୁ ଏଇ ଯେଉଁ ରହିଛି କିଙ୍ଗ ତତ୍ ବ୍ରହ୍ମ, ଏ ପ୍ରଶ୍ନର ଉତ୍ତର କେହି ଦେଇପାରିବେ ନାହିଁ, ବୈଜ୍ଞାନିକମାନେ ଦେଇପାରିବେ ନାହିଁ, ଆଧ୍ୟାତ୍ମବିତ୍ମାନେ ଦେଇପାରିବେ। ବିଦ୍ୟା ଯେଉଁ ଭୌତିକ ଜଗତରେ ଯେଉଁ ବିଦ୍ୟା ଅଛି, ସେ ବିଦ୍ୟାରେ ଆମେ ଏ ଅଧ୍ୟାତ୍ମ କଥା ଜାଣିପାରିବା ନାହିଁ। ତେଣୁ ଆମର ଭକ୍ତିମନ ଠାକୁର କହିଲେ ଜଡ଼ ବିଦ୍ୟା ଯତ, ବହୁତ ପ୍ରକାର ବିଦ୍ୟା ରହିଛି, ମ୍ୟାଥମେଟିକ୍ସ ଫିଜିକ୍ସ କେମିଷ୍ଟ୍ରି କରିକି ଲକ୍ଷ ଲକ୍ଷ ପ୍ରକାର ଡିପାର୍ଟମେଣ୍ଟ ରହିଛି, ବହୁତ ପ୍ରକାର ବିଦ୍ୟା ରହିଛି, ପଲିଟେକ୍ନିକ୍ ଇତ୍ୟାଦି କେତେ କ'ଣ ପ୍ରକାର ବିଦ୍ୟା ରହିଛି, କେତେ ପ୍ରକାର ବିଦ୍ୟା ରହିଛି, କିନ୍ତୁ ଅଧ୍ୟାତ୍ମ ବିଦ୍ୟା, ଭଗବତ ଗୀତାରେ ଭଗବାନ କହିଲେ ଅଧ୍ୟାତ୍ମ ବିଦ୍ୟା ବିଦ୍ୟା ନା, ଯେତେ ବିଦ୍ୟା ରହିଛି ସବୁଠାରୁ ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା। ଅଧ୍ୟାତ୍ମ ବିଷୟରେ କିଏ ଜାଣିଛନ୍ତି? କିଙ୍ଗ ତତ୍ ବ୍ରହ୍ମ, ଅଧ୍ୟାତ୍ମ ଆରମ୍ଭ ହେଉଛି ବ୍ରହ୍ମରୁ, ତାପରେ କିଙ୍ଗ ତତ୍ ବ୍ରହ୍ମ କିଙ୍ଗ ଅଧ୍ୟାତ୍ମ, ବ୍ରହ୍ମ କ'ଣ, ଅଧ୍ୟାତ୍ମ କ'ଣ, ବା ପରମାତ୍ମା କ'ଣ, ଅଧ୍ୟାତ୍ମ ପରମାତ୍ମା କ'ଣ, କିଙ୍ଗ ତତ୍ ବ୍ରହ୍ମ କିଙ୍ଗ ଅଧ୍ୟାତ୍ମ, କିଙ୍ଗ କର୍ମ ପୁରୁଷୋତ୍ତମ, ଏ କଥା ଛାଡ଼, ଅନ୍ୟ କର୍ମ ଛାଡ଼, ଏଇ ଦୁଇଟି ଜିନିଷ ଧରିବା। କିଙ୍ଗ ତତ୍ ବ୍ରହ୍ମ, ବ୍ରହ୍ମ ବସ୍ତୁ କ'ଣ ଯଦି କୁହାଯିବ, କିଏ କହିପାରିବେ, ବୈଜ୍ଞାନିକମାନେ କହିପାରିବେ? ବା ଯେତେ ମନସ୍ତତ୍ତ୍ୱବିତ୍ମାନେ ଅଛନ୍ତି, ଯେଉଁମାନେ ଏ କ'ଣ ଆମର ପରମାର୍ଥିକ ଧାରାକୁ ଆସିନାହାନ୍ତି, ଭୌତିକ ସ୍ତରରେ ଅଛନ୍ତି, ସେମାନେ କେହି କହିପାରିବେ ନାହିଁ କ'ଣ ବ୍ରହ୍ମ, ବ୍ରହ୍ମ ବସ୍ତୁ କ'ଣ, ସେ ଜାଣିନାହାନ୍ତି ବ୍ରହ୍ମ ବସ୍ତୁ କ'ଣ। ଏ ଭୌତିକ ଜଗତର ଉର୍ଦ୍ଧ୍ୱ ବସ୍ତୁ ହେଉଛି ବ୍ରହ୍ମ ବସ୍ତୁ, ଭୌତିକ ଜଗତର କ'ଣ ଯୋଗ, ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୋଚତି ନ କାଙ୍କ୍ଷତି ସମ ସର୍ବେଷୁ ଭୂତେଷୁ ମଦ୍ଭକ୍ତି ଲଭତେ ପରାମ। ବ୍ରହ୍ମଭୂତ ତ୍ରିଗୁଣ ଭିତରେ ରହିଛନ୍ତି, ସେମାନେ ବ୍ରହ୍ମ ଭିତରେ ଜାଣିପାରିବେ, ବ୍ରହ୍ମ ବିଷୟରେ ଜାଣିପାରିବେ ନାହିଁ, ତ୍ରିଗୁଣରୁ ଉର୍ଦ୍ଧ୍ୱ ଗଲେ ବ୍ରହ୍ମ ଭିତରେ ଜାଣିବେ। ତେଣୁ ସେହି ସ୍ତର ଗଲେ ବ୍ରହ୍ମଭୂତ ପ୍ରସନ୍ନ ଆତ୍ମା, ସେମାନେ ଜଣେ ପ୍ରସନ୍ନ ହୋଇଯିବ, ପ୍ରସନ୍ନ ଆତ୍ମା ହୋଇଯିବେ ସେମାନେ। ତାଙ୍କର ଲକ୍ଷଣ କ'ଣ ନା ନ ଶୋଚତି ନ କାଙ୍କ୍ଷତି, ତାଙ୍କର କୌଣସି ସୂଚନା ନାହିଁ କି ଆକାଂକ୍ଷା ନାହିଁ। ବ୍ରହ୍ମଭୂତକୁ ଯେଉଁମାନେ ଯାଇନାହାନ୍ତି ସେମାନେ ହେଉଛନ୍ତି ଜୀବଭୂତ, ଜୀବଭୂତଙ୍କର ସୂଚନା ଆଉ ଆକାଂକ୍ଷା ରହିଛି। ସୂଚନା କ'ଣ ପାଇଁ ନା, ଯେଉଁ ଜିନିଷ ଚାଲିଗଲା ସେଥିପାଇଁ ସୂଚନା, ଆକାଂକ୍ଷା ଯେଉଁ ଜିନିଷ ନାହିଁ ସେଥିପାଇଁ ଆକାଂକ୍ଷା, ଅସୂଚନା କାହିଁ ସମାଜ ସେହି ସ୍ତରକୁ ଗଲେ ସେମାନେ ସମସ୍ତଙ୍କ ପ୍ରତି ସମାନ ହୋଇପାରିବେ, ଏବଂ ସେଇଟା ହେଉଛି ସେଇଠୁ ଭକ୍ତି ଆରମ୍ଭ, ଦାଟ୍ ଇଜ୍ ଏ ପ୍ଲାଟଫର୍ମ ଅଫ୍ ଭକ୍ତି, ଭକ୍ତି ଆର ଉନ୍ନତ ସ୍ତରର। ତେଣୁ ଏଇ ଯେଉଁ ବ୍ରହ୍ମ କିଙ୍ଗ ତତ୍ ବ୍ରହ୍ମ, ଭଗବାନ ପଚାରିଲେ, ଅର୍ଜୁନ ପଚାରିଲେ କିଙ୍ଗ ତତ୍ ବ୍ରହ୍ମ, କିଙ୍ଗ ଅଧ୍ୟାତ୍ମ, ତେଣୁ ଭଗବାନ ତାର ଉତ୍ତର ଦେଉଛନ୍ତି ଗୋଟିଏ କ'ଣ, ଦୁଇଟି ଶବ୍ଦରେ ସେ ପ୍ରଶ୍ନ ପଚାରିଦେଲେ, ଦୁଇଟି ଶବ୍ଦରେ ମଧ୍ୟ ଭଗବାନ ଉତ୍ତର ଦେଇଦେଲେ ନା, କେତୋଟି ଉତ୍ତର ଦେଲେ, ବ୍ରହ୍ମ ବ୍ରହ୍ମ ସେ କହିଲେ କ'ଣ କିଙ୍ଗ ତତ୍ ବ୍ରହ୍ମ, ନା ବ୍ରହ୍ମ ହେଉଛି କ'ଣ, ନା ବ୍ରହ୍ମ କ'ଣ, ସେ ଅଷ୍ଟମ ଅଧ୍ୟାୟ ରହିଛି ଶ୍ଳୋକ, ବ୍ରହ୍ମ ହେଉଛି କ'ଣ, ସଂକ୍ଷେପରେ ଉତ୍ତର ଦେଇଛି, ସଂକ୍ଷେପ ପ୍ରଶ୍ନ ସଂକ୍ଷେପ ଉତ୍ତର, ସର୍ଟ କ୍ୱେଶ୍ଚିନ୍ ସର୍ଟ ଆନ୍ସର, ୱାନ୍ ଏକ ନମ୍ବର ଏକ ମାର୍କ ମିଳିବ। ଅକ୍ଷରଂ ବ୍ରହ୍ମ ପରମ, ବ୍ରହ୍ମ ହେଉଛି ଅକ୍ଷରଂ ବ୍ରହ୍ମ ପରମ, ସେ ଦୁଇଟି ଶବ୍ଦରେ ପଚାରିଲେ, ତିନିଟି ଶବ୍ଦରେ କହିଲେ, ବେଶୀ କହିଲେ ନାହିଁ। ଅକ୍ଷରଂ ବ୍ରହ୍ମ ପରମ, ଇଏ ହେଉଛି ବ୍ରହ୍ମ, ଇଏ ହେଉଛି ଅକ୍ଷର, ଇଏ କ୍ଷର ନାହିଁ, ଆର କ୍ଷର ବା ଆର କ'ଣ ପତନ ନାହିଁ। ବ୍ରହ୍ମ ଏଭଳି ବସ୍ତୁ କ୍ଷର ହୁଏ ନାହିଁ, ତାର ପତନ ହୁଏ ନାହିଁ। ବ୍ରହ୍ମ ବସ୍ତୁ ଅକ୍ଷରଂ ବ୍ରହ୍ମ ପରମ, ଇଏ ହେଉଛି ପରମ ବସ୍ତୁ। ଏ ବିଷୟରେ କିଏ ଦେଇପାରିବେ ଧାରଣା ଦେଇପାରିବେ? ଅକ୍ଷରଂ ବ୍ରହ୍ମ ପରମ। ତେଣୁ ଏଇ ଯେଉଁ ବିଭିନ୍ନ ପ୍ରକାର ବିଦ୍ୟା ରହିଛି, ଅଧ୍ୟାତ୍ମ ବିଦ୍ୟା, ବିଦ୍ୟା ଅନନ୍ତ ସମଧ୍ୟରେ ଭଗବାନ କହିଲେ, ଏତେ ବିଦ୍ୟା ଅଛି, ବହୁତ 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 ବିଦ୍ୟା ରହିଛି। ଭକ୍ତିମୂଳ ଠାକୁର କହିଲେ, ଜଡ଼ ବିଦ୍ୟା ଦତ୍ତ, ଏସବୁ ଜଡ଼ ବିଦ୍ୟା, ଜଡ଼ ବିଦ୍ୟା ଦତ୍ତ ମାୟାର, ଏ ମାୟାର ଅନେକ ଭାବେ, ମାୟାର ମଧ୍ୟ ଲିମିଟ୍ ନାହିଁ, ଅନଲିମିଟେଡ୍ ମାୟା। ଦେଖ ପ୍ରତିବର୍ଷ ନୂଆ ନୂଆ ଉଦ୍ଭାବନ ହେଉଛି ଏଇ ମାୟାର ବୈଭବ, ପ୍ରତିବର୍ଷ ନୋବେଲ ପ୍ରାଇଜ୍ ଦିଆଯାଉଛି, ପ୍ରତିବର୍ଷ ନୂଆ ଉଦ୍ଭାବନ, ନୂଆ ଉଦ୍ଭାବନ, ନୂଆ ଉଦ୍ଭାବନ, ମାୟାର ଭୟ ସରିବ ନାହିଁ। ଭଗବାନ ଅନଲିମିଟେଡ୍, ଭଗବାନ ମାୟା ମଧ୍ୟ ସେଇଭଳି ଦୈବୀ ଇଚ୍ଛା ଗୁଣମୟୀ, ମମ ମାୟା ଦୂରତ ଏହା ତୁମେ ପାଇପାରିବ ନାହିଁ, ଅନ୍ତ ପାଇପାରିବ ନାହିଁ, ଏଇଟା ମୁଁ ପାଇଗଲି, ଇଏ ଏତିକି ତା'ର ଗୁଣ ଏତିକି ରହିଛି ନା, ଅନଲିମିଟେଡ୍ ଭଗବାନ ଭଳି ଅନଲିମିଟେଡ୍, ପାଇପାରିବ ନାହିଁ, ଅନ୍ତ ପାଇପାରିବ ନାହିଁ। କିନ୍ତୁ ଯଦି ଭଗବାନଙ୍କ ଶରଣରେ ଯିବ, ଏବେ ପ୍ରପଦ୍ୟନ୍ତେ, ଭଗବାନଙ୍କ ଶରଣରେ ଗଲେ ମାୟା ମେତାଂ ତରନ୍ତ, ସେ ମାୟାକୁ ତାରିପାରିବେ, ପାର ହୋଇପାରିବେ, ଅନ୍ୟ କୌଣସି ଉପାୟ ନାହିଁ। ଏ ମାୟାର ଯେତେ ଦେଖିବ, ଯେତେ ଆଡ଼ଭାନ୍ସ ଏଠି କୁହାଯାଉଛି, ଆଡ଼ଭାନ୍ସମେଣ୍ଟ ଅଫ୍ ସିଭିଲାଇଜେସନ୍, ଆଡ଼ଭାନ୍ସମେଣ୍ଟ ଅଫ୍ ନଲେଜ୍, ଟେକ୍ନୋଲୋଜି, ଏଭ୍ରିଥିଙ୍ଗ ଆଡ଼ଭାନ୍ସ, ବହୁତ ଉନ୍ନତ କରୁଛି, କୁଆଡ଼କୁ ଉନ୍ନତ କରୁଛି, ଟୁଆର୍ଡ଼ସ୍ ହେଲ୍, ଆମକୁ ସବୁ ନର୍କକୁ ନେଇଯିବ, ଇଏ ଆମକୁ ହେଭେନକୁ ନେଇପାରିବ ନାହିଁ। ତେଣୁ ଏ ଯେଉଁ ରହିଛି, ବହୁତ ପ୍ରକାର ଉନ୍ନତି ହେଉଛି, ବହୁତ ପ୍ରକାର ବୈଜ୍ଞାନିକ ଉଦ୍ଭାବନ କରୁଛନ୍ତି, ନୂଆ 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 ନଲେଜ୍, ନୂଆ ନୂଆ ଥିଓରି, ନୂଆ ନୂଆ ସବୁ ଆବିଷ୍କାର ଉଦ୍ଭାବନ ସବୁ ହେଉଛି। କିନ୍ତୁ ଇଏ ସବୁ ୱିଦିନ୍ ଦି 450 କୋଟି ଯୋଜନା ଯେଉଁ ରହିଛି, 400 ବିଲିୟନ୍ ମାଇଲ୍ସ ଅଫ୍ ଦିସ୍ ମ୍ୟାଟେରିଆଲ୍ ୟୁନିଭର୍ସ, ପ୍ରଭୁପାଦ ମହାରାଜ କହନ୍ତି। ଯେତେ ତୁମେ ଇଏ କର, ତାରି ଭିତରେ ରହିବ, ତାର ଉର୍ଦ୍ଧକୁ ଯାଇପାରିବ ନାହିଁ। ଆର ଉର୍ଦ୍ଧ ହେଉଛି ବ୍ରହ୍ମଜ୍ଞାନ, ଇଏ ଅଧ୍ୟାତ୍ମ କଥା ଆସିଲା, ଅଧ୍ୟାତ୍ମ ବିଦ୍ୟା। ତେଣୁ ଅଧ୍ୟାତ୍ମ ବିଦ୍ୟାରେ ମଧ୍ୟ ବିଭିନ୍ନ ପ୍ରକାର ରହିଛି, ସ୍ତର ରହିଛି, ବ୍ରହ୍ମ, ପରମାତ୍ମା, ଭଗବାନ ଇତ୍ୟାଦି ସବୁ ସ୍ତର ରହିଛି। ତେଣୁ ଭଗବତ ଯେଉଁ ଜ୍ଞାନ ରହିଛି, ସେ ବିଦ୍ୟା ଯେଉଁ ରହିଛି, ଭଗବତ ବିଦ୍ୟା, ସେଇଟା ହେଉଛି ରାଜ ବିଦ୍ୟା। ବିଦ୍ୟାମାନଙ୍କ ଭିତରେ ଅଧ୍ୟାତ୍ମ ବିଦ୍ୟା, କିନ୍ତୁ ଏଇ ଅଧ୍ୟାତ୍ମ ବିଦ୍ୟାରେ ମଧ୍ୟ ରାଜ ବିଦ୍ୟା ହେଉଛି ଭଗବତ ବିଦ୍ୟା। ରାଜ ବିଦ୍ୟା ରାଜ ଗୁହ୍ୟମ୍, ଇଏ ଯେଉଁ ଅଧ୍ୟାତ୍ମ ବିଦ୍ୟା ହେଉଛି ଗୃହ ବିଦ୍ୟା, ଏଇଟାକୁ କେହି ଜାଣିନାହାନ୍ତି, ବୈଜ୍ଞାନିକମାନେ ଜାଣିନାହାନ୍ତି, ଏପର୍ଯ୍ୟନ୍ତ ଜାଣିନାହାନ୍ତି, ତାଙ୍କ ଗବେଷଣାରେ ବାହାରି ପାରିବ ନାହିଁ, ଇଏ ବ୍ରହ୍ମକୁ ବସ୍ତୁକୁ ବାହାର କରିପାରିବେ ନାହିଁ ତାଙ୍କ ଗବେଷଣାରେ, କୋଟି କୋଟି ବର୍ଷ ବିତିଗଲା ମଧ୍ୟ ସେମାନେ ଜାଣିପାରିବେ ନାହିଁ। କିନ୍ତୁ ଇଏ ତାଙ୍କର ଊର୍ଦ୍ଧ୍ୱରେ, ଯେଉଁ ଭୌତିକ ଜଗତର ଊର୍ଦ୍ଧ୍ୱରେ ଯେଉଁ ଜ୍ଞାନ ଅଛି ବ୍ରହ୍ମ ଜ୍ଞାନ, ଏଇଟା ହେଉଛି ଅଧ୍ୟାତ୍ମ ଜ୍ଞାନ। କିନ୍ତୁ ଆ ଭିତରେ ଶ୍ରେଷ୍ଠ ଜ୍ଞାନ ହେଉଛି ରାଜ ଗୁହ୍ୟମ୍, ବ୍ରହ୍ମଜ୍ଞାନ ହେଉଛି ଗୁହ୍ୟ ଜ୍ଞାନ, ପରମାତ୍ମା ଜ୍ଞାନ ହେଉଛି ଗୁହ୍ୟତର ଜ୍ଞାନ, କିନ୍ତୁ ଭଗବତ ସମ୍ବନ୍ଧୀୟ ଜ୍ଞାନ ହେଉଛି ଗୁହ୍ୟତମ ରାଜ ଗୁହ୍ୟମ୍, ରାଜ ବିଦ୍ୟା ରାଜ ଗୁହ୍ୟମ୍, ନବବଧ୍ୟା କୁହାଯାଏ ରାଜ ବିଦ୍ୟା ରାଜ ଗୁହ୍ୟ ଯୋଗ, ରାଜ ଶ୍ରେଷ୍ଠ ଶ୍ରେଷ୍ଠ ବିଦ୍ୟା, ସବୁଠାରୁ ଗୋପନୀୟ ଜ୍ଞାନ ଭଗବତ ଗୀତା ନବମଧ୍ୟାରେ ଦେଲେ ଭଗବାନ। ତିନି ପ୍ରକାର ଜ୍ଞାନ ରହିଛି, ଗୁହ୍ୟ ଗୁହ୍ୟତର ଏବଂ ଗୁହ୍ୟତମ। ରାଜବିଦ୍ୟା ରାଜ ପବିତ୍ରମ, ଇଏ ହେଉଛି ପବିତ୍ର, ଇଦମ୍ ଉତ୍ତମମ୍, ଉତ୍ତମ ଜ୍ଞାନ ଏଥିରେ ରହିଛି, ପବିତ୍ର ଜ୍ଞାନ ଇଏ, ଭୌତିକ ଜଗତରେ ସବୁ ଜ୍ଞାନ ଯେଉଁ ସେଇଟା ପବିତ୍ର ନୁହଁ, କିନ୍ତୁ ଇଏ ଆମକୁ ପବିତ୍ର କରିଦେବ, ଏ ଜ୍ଞାନକୁ ଚିନ୍ତନ କଲା ମାତ୍ରେ, କହିଲା ମାତ୍ରେ ଆମେ ସବୁ ପବିତ୍ର ହୋଇଯିବା। ଭଗବାନଙ୍କର ଯେଉଁ ରହିଛି ବସ୍ତୁ ହେଉଛି ପବିତ୍ର, ସେ ହେଉଛି ପରମ ପବିତ୍ର, ଭୌତିକ ଜଗତ ହେଉଛି ଅପବିତ୍ର, ଅପବିତ୍ର ଜଗତରେ ଆମେ ପଶିଯାଇଛେ। ଇଏ ହେଉଛି ଅପବିତ୍ର କ'ଣ ନା, ଜନ୍ମ ମୃତ୍ୟୁ ଜରା ବ୍ୟାଧି, ବିଭିନ୍ନ ପ୍ରକାର ଅପବିତ୍ର ବସ୍ତୁ ସବୁ ରହିଛି, ଆମେ ରହିଛେ ଏ ଅପବିତ୍ର ବସ୍ତୁକୁ ଆମେ ହେଇଯାଇଛି, ପ୍ରବେଶ ହେଇଯାଇଛି, ଆମେ କରିଯାଇଛେ। କିନ୍ତୁ ଯଦି ଭଗବାନଙ୍କ ସମ୍ବନ୍ଧୀୟ ଚିନ୍ତା କରିବା ବା କହିବା ବା ସେବାରେ ନିଯୁକ୍ତ ହେବା, ତାହେଲେ ଆମେ ପବିତ୍ର ହୋଇଯିବା। ଭୌତିକ ଜଗତ ହେଉଛି ଅପବିତ୍ର ବସ୍ତୁ, ଆମେ ଯେଉଁ ପାଇଖାନାକୁ ଯାଉଛୁ ଶୌଚ ହେଉଛେ, କାରଣ ସେଇଟା ଅପବିତ୍ର ବସ୍ତୁ, ସେଥିପାଇଁ ଆମେ ଶୌଚ ହେଉଛେ, ପବିତ୍ର ହେବା ପାଇଁ ଶୌଚ ହେଉଛେ। କିନ୍ତୁ ଭଗବତ ବସ୍ତୁ ହେଉଛି ଏଭଳି, କେବଳ ତାକୁ ସ୍ମରଣ କରିଦେଲେ ତୁମେ ପବିତ୍ର ହେଇଯିବ। କୁହାଯାଇଛି ଗୀତାର ଗୀତା ମହାତ୍ମାରେ କୁହାଯାଇଛି କ'ଣ ଗୀତା କ'ଣ ମଳ ନିର୍ମୋଚନ ପୁଂସା, ମଳ ହେଉଛି ଅପବିତ୍ର, ମଳ ହେଉଛି ଅପବିତ୍ର। କିନ୍ତୁ ଆମେ ଯେତେବେଳେ ପ୍ରତିଦିନ ସ୍ନାନ କରୁଛେ ଆମେ ଅପବିତ୍ରରୁ ପବିତ୍ର ଅବସ୍ଥାକୁ ଆସୁଛେ। ମଳ ନିର୍ମୋଚନ ପୁଂସା ଜଳ ସ୍ନାନ ଦିନେ ଦିନେ ପ୍ରତିଦିନ ଆମେ ଜଳ ସ୍ନାନ କରୁଛେ ଅପବିତ୍ରରୁ ପବିତ୍ର ହେଉଛେ। କିନ୍ତୁ ସକୃତ ଗୀତା ବସି ସ୍ନାନ ସଂସାର ମଳନାଶନ, ଗୋଟିଏ ଥର ଆମେ ଗୀତା ରୂପକ ଜଳରେ ଯଦି ସ୍ନାନ କରିଦେବା ତାହେଲେ ଆମେ ସଂସାର ମଳ ଧୋଇଦେବ, ସେ ସଂସାର ମଳ ନାଶନ। ତେଣୁ ଏଇ ଯେଉଁ ମଳ ରହିଛି, ଭୌତିକ ଜଗତ ହେଉଛି ମଳ, ମଳ ଜଗତ ଅମଳମ, ଭୌତିକ ଜଗତ ଉର୍ଦ୍ଧ ହେଉଛି ଅମଳ, ଅମଳାନ ପ୍ରତିପଦ୍ଧତି ବୋଲି କୁହାଯାଇଛି। ଆମେ ଦେଖୁଛେ ଏଠି କେତେ ପ୍ରକାର ରହିଛି, କେତେ ପ୍ରକାର ଡ୍ରେନ୍ ଇତ୍ୟାଦି ସ୍ୱେରେଜ୍ ଇତ୍ୟାଦି କେତେ କ'ଣ ମଳ ବସ୍ତୁ ସବୁ ରହିଛି। ଏଇ ଏଇ ମଳବସ୍ତୁ ମଧ୍ୟ ଉନ୍ନତ ଲୋକ ନାହିଁ, ସ୍ୱର୍ଗ ଲୋକ ଇତ୍ୟାଦି ନାହିଁ, ଅମଳାନ କୁହାଯାଉଛି, ଅମଳାନ ଅମଳାନ ପ୍ରତିପଦ୍ଧତି। ତେଣୁ ଯାହା ବି ହୁଏ ଭୌତିକ ଜଗତ ହେଉଛି ମଙ୍ଗଳ ଅମଙ୍ଗଳମୟ, ଯେଉଁ କୁହାଗଲା ଅଶୁଭାନ ଅଶୁଭ, ଏ ଅଶୁଭ ବୋଲି କୁହାଯାଉଛି, ଏ ଭୌତିକ ଜଗତ ଅଶୁଭ ବୋଲି କୁହାଯାଉ, ଶୁଭ ବୋଲି କୁହାଯାଉ ନାହିଁ। ଏ ଅଶୁଭ ଜଗତରେ ଶୁଭ ହେଉଛି ଏ ଭଗବାନ ଭଗବତ ବସ୍ତୁ, ଭଗବତ ସମ୍ବନ୍ଧୀୟ ବସ୍ତୁ। ତେଣୁ ରାଜବିଦ୍ୟା ରାଜଗୃହଂ ପବିତ୍ରମ ଇଦମ୍ ଉତ୍ତମ ପ୍ରତ୍ୟକ୍ଷାବଗମମ, ଏଇଟା ନୁହଁ, ଏଇଟା କଳ୍ପନା ଜିନିଷ ନୁହଁ, ଏଇଟା ପ୍ରତ୍ୟକ୍ଷ ନୁହେଁ। ତୁମେ ଯେମିତି ଲାବୋରେଟୋରୀ ପରୀକ୍ଷା କରୁଛ ସେମିତି ଏଇଟା ମଧ୍ୟ ପରୀକ୍ଷା କରିହେବ, ପ୍ରତ୍ୟକ୍ଷ ଅବଗମମ, ଏ ନୁହଁ ଖାଲି ଥିଓରି ନୁହଁ ପ୍ରାକ୍ଟିକାଲ, ଏଇଠି ପ୍ରାକ୍ଟିକାଲ ପ୍ରତ୍ୟକ୍ଷ ଅବଗମମ ତୁମେ ନିଜେ ଅନୁଭବ କରିବ। ପ୍ରତ୍ୟକ୍ଷ ଅବଗମମ ସୁସୁଖମ, ଏ ଯେଉଁ ରହିଛି ଏ ବିଦ୍ୟା, ଏଇଟା ଯଦି ଆମେ କରିବା ଏଇ ଯେଉଁ କ'ଣ ପ୍ରାକ୍ଟିସ୍ କରିବା, ଇଏ ହେଉଛି ସୁସୁଖମ, ଖାଲି ସୁଖ ନୁହଁ, ସୁସୁଖମ ଅତ୍ୟନ୍ତ ସୁଖ, ଏଇଟା ଅତ୍ୟନ୍ତ ସୁଖ ସୁସୁଖମ। କର୍ତ୍ତୁମ ଅବ୍ୟୟମ, ଇଏ ଏଭଳି ବସ୍ତୁ, ଏ ଯେଉଁ କରିବାରେ ଆନନ୍ଦ, ସାଧନରେ ମଧ୍ୟ ଆନନ୍ଦ, ସିଦ୍ଧିରେ ତ ଗଲା କଥା, ସାଧନରେ ମଧ୍ୟ ଆନନ୍ଦ। ଅନ୍ୟ କୌଣସି ଉପାୟ ସବୁ ରହିଛି, ଯେଉଁ ଜ୍ଞାନ ଅଷ୍ଟାଙ୍ଗ ଯୋଗ ଇତ୍ୟାଦି ସବୁ ରହିଛି, ତାର ସାଧନରେ ଆନନ୍ଦ ନଥାଏ, ସାଧନରେ କଷ୍ଟ ଥାଏ, ସାଧନରେ କଷ୍ଟ ଥାଏ, ସିଦ୍ଧି ପାଇଲେ କିଛି ଆନନ୍ଦ ମିଳେ। କିନ୍ତୁ ଭକ୍ତି ହେଉଛି ଏଭଳି ଭାବରେ ବସ୍ତୁ, ଏଥିରେ ସୁସୁଖମ କର୍ତ୍ତୁମ, ତୁମେ ଏଇଟା ଭକ୍ତି କରୁଛ ମାନେ ଏଇଟା ଆନନ୍ଦଦାୟକ, ସୁସୁଖମ ଖାଲି ସୁଖ ନୁହଁ, ସୁସୁଖମ। ଭାଗବତମ ପ୍ରଥମ ସ୍କନ୍ଧରେ ଏ ଶ୍ଳୋକଟି ଅଛନ୍ତି, କବେଉ କବେଉ ନିତ୍ୟଂ, ସେ ଶ୍ଳୋକଟି କ'ଣ ନା, ଯେଉଁମାନେ ଏଇ ଭକ୍ତି କରୁଛନ୍ତି ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏଇଟାକୁ କହୁଛନ୍ତି କିଏ ନା ଆମର ସୁତ ଗୋସ୍ୱାମୀ କହୁଛନ୍ତି ଯେ କ'ଣ ସିଏ ନା ଯେଉଁ ରହିଛି ଯେଉଁ କାମ ଯେଉଁ ଇଏ ହେଉଛି ଯେଉଁ ଭଗବାନ ଭକ୍ତି ଜଣେ ଆରମ୍ଭ କରୁଛନ୍ତି ବିଗିନିଂ ହେଉଛି ସେ ଅତବୈ କବୟ ନିତ୍ୟଂ, ଅତ ଶବ୍ଦ ବ୍ୟବହାର କରାଗଲା ଭକ୍ତିର ମହାନତା ପ୍ରଦାନ କରିବା ପାଇଁ। ଅତବୈ ନିଶ୍ଚିନ୍ତ ଭାବରେ କବୈ ହେଉ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି, ଯେଉଁମାନେ ବୁଦ୍ଧିମାନ ନୁହଁ ତାଙ୍କ କଥା ଆମେ କହୁନାହୁଁ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ନିତ୍ୟଂ ଭକ୍ତିଂ ପରମାୟା ମୁଦା, ପ୍ରତିଦିନ ନିତ୍ୟଂ ପରମାୟା ମୁଦା ବହୁତ ଆନନ୍ଦରେ ସେମାନେ ରହନ୍ତି। ବାସୁଦେବ ଭଗବତୀ ଭଗବାନ, ଏଠି କୁହାଗଲା ନା ବାସୁଦେବ ଭଗବତୀ, ଏଠି ଶବ୍ଦ ନାରଦ ମୁନି କହିଲେ, ଏ ଉଦ୍ଧବ କହିଲେ ତାଙ୍କୁ, ବାସୁଦେବ ଭଗବତୀ କୁର୍ବନ୍ତି ଆତ୍ମପ୍ରସାଦନୀ, ଏଇଟାକୁ ଯଦି ଭକ୍ତି କରିବା ଏ ଆତ୍ମାର ପ୍ରସାଦ ଆତ୍ମାର ଆନନ୍ଦ ପ୍ରାପ୍ତ ହେବା। ଏଇ ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, 1:22 ଶ୍ଳୋକଟି ଅଛନ୍ତି। ଏ ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ପରମାୟା ମୁଦେତି କହିଲେ କ'ଣ ନା, ସାଧନ ଦଶାୟାମପି କଷ୍ଟ ଅଭାବ ଉକ୍ତ, ସାଧନରେ ସାଧାରଣତଃ ବହୁତ କଷ୍ଟ ଥାଏ, କିନ୍ତୁ ଭକ୍ତି ଗୋଟେ ଏଭଳି ବସ୍ତୁ, ଏଭଳି ସାଧନ ଯେଉଁଥିରେ ସାଧନରେ ମଧ୍ୟ ଆନନ୍ଦ, ଆଉ ସିଦ୍ଧି କଥା କ'ଣ କହିବା, ସାଧନରେ ଯେଉଁଠି ଆନନ୍ଦ ସିଦ୍ଧି କଥା କ'ଣ କହିବା, ଏ ଆନନ୍ଦ ହିଁ ଆନନ୍ଦ, ଆନନ୍ଦାମ ବୁଦ୍ଧି ବର୍ଦ୍ଧନମ, ଆନନ୍ଦ ରୂପକ ସାଗର ବଢ଼ି ପଡ଼ିକା ଯିବ, ତୁମର ରିଏଲାଇଜେସନ୍ ଉପରେ ତୁମର ଆନନ୍ଦ ଅନୁଭବ କରିବ, କେତେ ରିଏଲାଇଜେସନ୍ କରୁଛ, ଭକ୍ତି ପରେଶାନୁଭବ ବିରକ୍ତି ଅନ୍ୟତ୍ର ଚୈଶତ୍ରିକ ଏକ କାଳ ପ୍ରତ୍ୟକ୍ଷାବଗମନ, ପ୍ରତ୍ୟକ୍ଷ କେମିତି ତୁମେ ଏଇଟା ଅନୁଭବ କରିବ ନା, ଏଇଠି ଏକାଦଶ ସ୍କନ୍ଧରେ ଏଇଟା କୁହାଗଲା, ଭକ୍ତି ଭଗବାନ ପ୍ରତି ଯେଉଁଭଳି ଭାବରେ ଆମେ ଭକ୍ତି କରିବା ସେହିଭଳି ଭାବରେ ଅନୁଭବ ଆସିବ, ଭଗବାନଙ୍କର ଅନୁଭୂତି ଆସିବ ଏବଂ ବିରକ୍ତି ଅନ୍ୟତ୍ର, ଅନ୍ୟଠାରୁ ବିରକ୍ତି ଆସିବ। ଏକ ସମୟରେ ଏକ କାଳ, ଇଏ ହେଉଛି ପ୍ରାକ୍ଟିକାଲ ରିଏଲାଇଜେସନ, ନିଜେ ଅନୁଭବ କରିବ, ଏଇଟା ଅନ୍ୟ କେହି କହିବେ ନାହିଁ। ନିଜେ ଅନୁଭବ କରି ଆମେ କେତେ ଅଗ୍ରଗତି କରିଛେ ବା କେତେ ଗଭୀରକୁ ପ୍ରବେଶ କରିଛେ, କିଭଳି ଭାବରେ ପ୍ରପଦ୍ୟମାନ ସେ ଯଥାସ୍ମତ ସ୍ୟୁ, ଯେଉଁଭଳି ଭାବରେ ଆମେ ବର୍ତ୍ତମାନ କଥା ସରିଲା ପରେ ପ୍ରସାଦ ପାଇବା, ପ୍ରସାଦ ପାଇଲା ପରେ ପ୍ରସାଦ ପାଇଲା ପରେ କ'ଣ ହେବ, ଯେତେବେଳେ ଆମେ ପ୍ରସାଦ ପାଉଥିବା ଗୋଟିଏ ଗୁଣ୍ଡା ନେଉଥିବା, ପ୍ରଥମେ ଗୋଟିଏ ଗୁଣ୍ଡାରେ ତିନୋଟି ଜିନିଷ ହେଉଛି, କ'ଣ କ'ଣ, ତୁଷ୍ଟି ପୁଷ୍ଟି କ୍ଷୁଦ ପାୟ ଅନୁଘାସମ ଭକ୍ତି। ବହୁତ ଯଦି ଟେଷ୍ଟ ହେଇଥିବ ବଢ଼ିଆ, ବହୁତ ଆନନ୍ଦ, ଏତେ ବଢ଼ିଆ ଟେଷ୍ଟ ହେଇଛି ତୁଷ୍ଟି। ଖାଲି ତୁଷ୍ଟି ଯଦି କ୍ଷୁଧା ଯାଆନ୍ତା ନାହିଁ ବା ପୁଷ୍ଟି ହୁଅନ୍ତା ନାହିଁ ତାହେଲେ ମଧ୍ୟ ସେଇଟା ଏତେ ଆନନ୍ଦଦାୟକ ହୁଅନ୍ତା ନାହିଁ। ପୁଷ୍ଟି ଆମ ଶରୀର ପୁଷ୍ଟି ହେବ, ଶରୀର କ'ଣ, ଶରୀର ସବୁ ଉନ୍ନତି ହେବ, ଶରୀର ପୁଷ୍ଟି ସାଧନ ହେବ ଏବଂ କ୍ଷୁଧା ପାୟ, ଯେଉଁ କ୍ଷୁଧା ରହିଛି 9 ବାଜିଗଲେ ଓ ଆଉ ରହି ହେଉ ନାହିଁ, କ୍ଷୁଧା ଆସି ତା ଗୋଟିଏ ଗୋଟିଏ ଗୁଣ୍ଡାରେ ଗୋଟିଏ ଗୋଟିଏ କ୍ଷୁଧା ଆସ୍ତେ ଆସ୍ତେ କମି କମିକା କମି କମିକା ଯେତେବେଳେ ହେଇଗଲା ଓ ଆଉ ଦରକାର କ୍ଷୁଧ ପାୟ ଅନୁଘାସମ, ପ୍ରତି ଗୁଣ୍ଡାରେ ସେ ତିନୋଟି ଜିନିଷ ଅନୁଭୂତି ଆସୁଥିବ। ଇଏ ହେଉଛି ପ୍ରାକ୍ଟିକାଲ ପ୍ରତିକ୍ଷାବଗମନ ଧର୍ମ ସୁସୁଖମ କର୍ତ୍ତୁମ ବ୍ୟୟମ। ତେଣୁ ଇଏ ଯେଉଁ କରୁଛନ୍ତି ବିଭିନ୍ନ ସାଧନ ରହିଛି ଭକ୍ତିର, ବା ଇଏ ହେଉଛି ପ୍ରହ୍ଲାଦ ମହାରାଜ କହିବା, ଆମେ ଆଜି ପ୍ରାର୍ଥନା ଆଜି ଶୁଣିବା ନବମ ସ୍କନ୍ଧରେ, ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ଏ ସ୍ତୁତିରେ ଶୁଣିବା। ଇଏ ହେଉଛି 12-10 ଅପବର୍ଗ ରାସ୍ତା ରହିଛି, ଅପବର୍ଗ ମାର୍ଗ ରହିଛି, ଅପବର୍ଗ୍ୟା। ଏ ଭୌତିକ ଜଗତ ହେଉଛି ପବର୍ଗ, ପବର୍ଗ କହିଲେ ଏଠି ସବୁ 4 ଜିନିଷ ରହିଛି। ଇଏ ହେଉଛି ଗ୍ରାମାର, କ'ଣ କବର୍ଗ, କ'ଣ କଖ ଗଘ ହୁଅ, ଇଏ ହେଉଛି କବର୍ଗ। ଏଇଭଳି ଭାବରେ ପବର୍ଗ ଆସୁଛି ପଭ ଅଭମ, ଏଇ ପବର୍ଗ ଭୌତିକ ଜଗତକୁ ପବର୍ଗ ବୋଲି କୁହାଯାଏ। କାହିଁକି ନା ଏଠି ସମସ୍ତେ ପରିଶ୍ରମ କରିବେ, ପରିଶ୍ରମ କଲେ ପାଟିରୁ ଫେଣ ବାହାରିବ, କିନ୍ତୁ ଏତେ ପରିଶ୍ରମ କଲେ ଏଠି ପାଟିରୁ ଫେଣ ବାହାରିଲେ ମଧ୍ୟ ଟିକେ ସିଦ୍ଧି ମିଳନ୍ତା କି ନା, ସବୁକିଛି ବ୍ୟର୍ଥ। ଭାଗବତ ପଞ୍ଚମ ସ୍କନ୍ଧରେ ଭଗବାନ କହିଲେ କ'ଣ, ପରାଭବ ସ୍ଥାବତ ଅବୋଧ ଜାତ, ସମସ୍ତଙ୍କର ସେହି ସମୟ ପର୍ଯ୍ୟନ୍ତ ସବୁ ବ୍ୟର୍ଥ ହୋଇଯିବ, ସବୁ ବ୍ୟର୍ଥ ହୋଇଯିବ, ବର ବ୍ୟର୍ଥ ଭରେ ଭୟ। ବର୍ତ୍ତମାନ ସମସ୍ତ କହିବା ଭୟଟା କ'ଣ ଦରକାର ପଡ଼ିବ ନାହିଁ, TV ଖୋଲିଲେ ଭୟ, ସବୁବେଳେ ଭୟ ଏବଂ ଅନ୍ତିମ ହେଉଛି ମ ହେଉଛି ମୃତ୍ୟୁ, ଇଏ ହେଉଛି ପବର୍ଗ। କିନ୍ତୁ ଏ ପବର୍ଗର ଉର୍ଦ୍ଧ୍ୱରେ ଯେଉଁ ରହିଛି ଅପବର୍ଗ, ସେ ଅପବର୍ଗର ରାସ୍ତା ହେଉଛି, ଅପବର୍ଗ ରାସ୍ତା ହେଉଛି 10 ରହିଛି, 10 ଅପବର୍ଗ୍ୟା କ'ଣ କ'ଣ ସିଏ ଏଇଟା କହିବେ ସପ୍ତମ ସ୍କନ୍ଧରେ ନବମ। ଆଜି ଆମେ ଶୁଣିବା ସନ୍ଧ୍ୟାବେଳେ ପ୍ରହ୍ଲାଦଙ୍କ ସ୍ତୁତିରେ ରହିଛନ୍ତି, କ'ଣ ସବୁ ସ୍ତୁତି କରିଛନ୍ତି ସେ, ନା ଏ ଯେଉଁ ଅପବର୍ଗ ରହିଛି ତପସ୍ୟା ଯାହା କହିଲେ ଏଠି କହିଲେ କି ଉଦ୍ଧବ ଯେଉଁ କହିଲେ ଦାନ ବ୍ରତ ତପ ଇତ୍ୟାଦି, ଇଏ ମଧ୍ୟ ଗୋଟେ ଅପବର୍ଗର ତପସ୍ୟା, ବିବିଧ ହିଁ ରହିଛି ନା, ଆହୁରି ବହୁତ ରହିଛି, ଆହୁରି କ'ଣ କ'ଣ ରହିଛି ଯଦି ଇଚ୍ଛା ପ୍ରଶ୍ନ ପଚାରିବେ ପ୍ରହ୍ଲାଦ ମହାରାଜ ତାର ଉତ୍ତର ଦେଇଛନ୍ତି। କ'ଣ କ'ଣ ନା କ'ଣ ନା ନବମ ଅଧ୍ୟାୟରେ ଏଇଠି ରହୁଛି କ'ଣ ନା ମୌନ, ମୌନଟା ଆରମ୍ଭ ହେଉଛି, ମୌନରୁ ଆରମ୍ଭ ହେଉଛି ମୌନ, ମୌନ ରହିବାଟା ମଧ୍ୟ ତପସ୍ୟା, ଇଏ ହେଉଛି ଅପବର୍ଗ ମାର୍ଗ। ଆମେ ଯେଉଁ କଥା କହୁଛେ ସକାଳୁ ଉଠୁ ଗୋଟେ ରାତି ପର୍ଯ୍ୟନ୍ତ କେତେ କଥା କହୁଛେ, କେତେ କଥା କହୁଛନ୍ତି, ବହୁତ ଲୋକ ବହୁତ କଥା କହୁଛନ୍ତି, ଭାଗବତ ଆରମ୍ଭ ହେଉଛି ସେଇ କଥା, ସତବ୍ୟାଧିନ ରାଜେନ୍ଦ୍ର ନୁଣାଉଛନ୍ତି, ହଜାର ହଜାର କଥା ଶୁଣୁଛନ୍ତି କହୁଛନ୍ତି ସବୁ କହୁଛନ୍ତି, କିନ୍ତୁ ଆତ୍ମତତ୍ତ୍ୱ ବିଷୟରେ କେହି କହିପାରୁନାହାନ୍ତି। ତେଣୁ ସେମାନଙ୍କ ପାଇଁ କୁହାଯାଇଛି ମୌନ ତୁମେ ରୁହ, ତୁମେ କଥା କହି ବେଙ୍ଗ ବେଙ୍ଗ, ବର୍ଷା ଋତୁ ଆସିଲେ କଡ଼କଡ଼ କଡ଼କଡ଼ ହେବ, ତାର ମୃତ୍ୟୁକୁ ସେ ଆହ୍ୱାନ କରିବ ବା ତାଙ୍କୁ ନିମନ୍ତ୍ରଣ କରିବ, ସାପ ଭାଇ କେଉଁଠି ଅଛ ଆସୁନ ଏଇଠିକି, ମୁଁ ଏଇଠି ଅଛି ମୋତେ ଖାଇବ, କାହିଁକି ଡେରି କରୁଛ, ଜୁହା ଆସୁଛି ଦାର ଦୂରେ କେବେ ସୁତ ନ ଚୋପ ଗାଏ ଦୁର୍ଗାଏ ଗାଥା। ତେଣୁ ଆମର ଜୁହା ଏଇ ଅସତୀ ଜୁହା, ଏଇଟା ଆମର ଅସତୀ ଜୁହା, ଦାର ଦୂରେ କେବ ବେଙ୍ଗ ଭଳି ଜୁହା ବୋଲି କୁହାଯାଇଛି, उरुगा भगवान कथा कहा जाऊ ना ताहले सेटा बेकर बा बेंगर जीवा तेणु या द्वारा कौन हो ना आमे ये जो आमर एनर्जी चली जाऊँगी कथा कह एनर्जी चली जा बात बेगम कहार बेग रही ये बेग संयम ये संयम कथा कह बेग संयम कर लोक मैंने जाणी ना कि संयम करा मन को आसा कहीदे चलने आमर गोटे कथा अच्छी जड़े जदि बहुत टकेटिव आम कलेज पढ़ला बेले सब मत कहते तुम्हें बहुत किसी कहून कथा कहून बस कथा कहून मुझे भावी ये मोर गोटे अजोग्यता यहाँ मोर गोटे नेगेटिव क्वालिटी दोष ये भावी कौन ना जो मैंने बहुत कथा कही पारे बहुत मन मन मत कथा हसी हसी हसाहसी कर हसुए गुली कथा कहते हाँ से मैंने भा 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 नौते बहुत सुंदर बहुत सुंदर एत बहुत बढ़िया कथा कह भोर करदेव ना भोर करदेव ना ए चुप है सैलेन्ट रोर कर भोर करदेव ये किंतु देख ये मौनटा हूँ ये अपवर्ग रास्ता आम बहुत जगह उद्धार करदेव खाली जन मौन रहा कि कह सी गोटे रास्ता बहुत जगह उद्धार पायापी मौन बा ये गोटे व्रत बान विभिन्न प्रकार व्रत आज आम एकादशी व्रत करुचे यही भाव ये गोटे अपवर्ग रास्ता बहुत केवल जन एकादशी कह कि करना तार मत से भौतिक जगत पार हो भगवान उद्देश्य रोचे ना स्वल्पमपि अस्य धर्मस्य त्रायते महत भयात अति अल्प किसी जन जब कल से बड़ भयर मुक्त कर सूत ये सूत कथा मतलब कहुआ सूत कहले शुणा कौन शुणा करोनार स्कोर केतला यहाँ आम अपवर्ग रास्ता को नब ना भगवान विषय सूत तपस्या ये मत तपस्या कथा कहुआ विभिन्न प्रकार तपस्या रही आम कहले अध्ययन ये मत अध्ययन कथा कहुआ अध्ययन करवा शास्त्र अध्ययन करवा एवं स्वधर्म जार जो धर्म रही वर्णाश्रम धर्म ये सब धर्म भागवत आम हो भागवत धर्म आम भागवत धर्म चलचे भागवत धर्म ये कौन धावन निमिल्यवा नेत्रे न स्खलित न पते दिह एकादश स्कंदरे एक कथा कहे नवजगेन्द्र भागवत धर्म ये जदि आखि बुझिक धाईवा तामर स्खलन हम ना पतन कथा कौन कह यही भाव व्याख्या आम बर्तमान व्याख्या करूचे प्रति श्लोके प्रति अक्षर नाना अर्थ कय ये व्याख्या करहो रहो एकांत स्थान रहो एकांत स्थान एवं जप विभिन्न प्रकार जप रही आम भगवान नाम जप करूचे समाधाय समाधि अष्टांग योग अंतिम हूँ समाधि ये कतोटी है ये हूँ अपवर्गिया ये हूँ अपवर्ग रास्ता को नहीं जाए बहुत जगह पवर्ग रु अपवर्ग रास्ता को नहीं जाए अपवर्गिया तेणु यही भाव में ये विभिन्न प्रकार मार्ग रही विभिन्न प्रकार मार्ग सब रही ये हूँ कृष्ण भक्ति प्राप्त होगापी ये साधन साधन है सिद्धि हूँ कृष्ण भक्ति भक्ति इटसेल्फ इज साधन एवं नव जो भक्तिर नौटे अंग रही सी हूँ साधन एवं सिद्धि होती से मत कृष्ण भक्ति तेणु आम समय होगा महाप्रभु पचारे साध्य साधन विषय राय रामानंद को गोदावरी नदी तटे दक्षिणात्य पचारे आम ये दुईट श्लोक अच्छी दुईट श्लोक एकाथर सर कथा अन्वय रही किए आम सनातन गोस्वामी कौन दुईटा श्लोक यहाँ कह कि आम गोटे श्लोक समय पड़ेगा आर श्लोक यहाँ कह समय हम आम कह राय रामानंद कहते साध्य साधन साध्य कौन आदि साधन कौन उपाय कौन तेणु आम समय ही जाइए एकादशी तिथि तेणु आज आम कथा विश्राम दवा जय श्रीमद्भागवतम की जय श्री प्रभुपाद महाराज की जय श्री गुरुदेव की संवित गौरवानंद की निताय गौर प्रमानंदे जय एकादशी तिथि की जय स्कंड जाट्री की जय रघुनंदन धाम की समेत गौरवानंद की निधाई गौर प्रमानंद भक्त राके